चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रेष्ठाय भूतले श्रीमते जयपताका स्वामीति नाम्ने। नमो आचार्यपादाय नितय कृपाप्रदायिने गौरकथा धामदाय नगर ग्रामोतारिणे। नमो विष्णुपादाय कृष्णप्रेष्ठाय भूतले श्रीमते पाश्चात्यदेशतारिणे वंशकल्पतरुभ्यश्च कृपासिन्धु नमो नमो। नमो महावदानाय कृष्णप्रेम प्रदायते कृष्णाय कृष्णचैतन्यनाम्ने गौरतीशे नमो।
हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधाकांत नमस्ते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। ओम नीलाचल निवासाय नित्याय परमात्मने बलभद्र सुभद्राया जगन्नाथाय ते नमः। वृन्दाय तुलसीदेव्याय प्रियाय केशवश्च विष्णुभक्तिप्रदे देवी सत्यवते नमो नमो। जय श्रीकृष्ण चैतन्य प्रभु नित्यानन्द श्री अद्वैत गदाधर श्रीवासादि शिख गौरभक्तवृन्द। हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे। हरे कृष्ण सर्वादौ मध्य गुरुपाद पद्मे दिन किंचन सर्वांतकरण शरण पूर्वक आश्रय ग्रहण पूर्वक आपण मानक सम्मुखें आज ये पवित्र शुक्लपक्ष द्वादशी तिथि धर्म मास वैशाख मास एवं गौरगोपाल राधा गोविंद मंदिर प्रांगण में आपण मानक उपस्थित मु सम्यक विरह वार्ता तथा सम्यक हरिकथा हरिकथा प्रवचन करने प्रयास करुच्छी। ତେଣୁ ସର୍ବପ୍ରଥମେ ଆପଣମାନଙ୍କର ଆଶୀର୍ବାଦ ଇଚ୍ଛା କରୁଛି। ଗୁରୁ ବୈଷ୍ଣବ ଭଗବାନ ତିନେର ସ୍ମରଣ, ତିନେର ସ୍ମରଣ ହୁଏ ସର୍ବବିଘ୍ନ ବିନାଶ। ଜୟ ଜନିତାୟ ଗୌର ପ୍ରେମାନନ୍ଦେ ହରି ହରି। ଆଜି ଜଣେ ମହାନ ବୈଷ୍ଣବ ଯିଏକି ଆମର ହେଉଛନ୍ତି ଉଦୟନିତା ପ୍ରଭୁ, ଆମର ପୂର୍ବତନ ମନ୍ଦିରର ଅଧ୍ୟକ୍ଷ ଥିଲେ, ପ୍ରେସିଡେଣ୍ଟ ଥିଲେ, ସେ ୨୦୦୫ ମାର୍ଚ୍ଚ ମାସ ଠାରୁ ଏଇ ପ୍ରେସିଡେଣ୍ଟ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୦ ଡିସେମ୍ବର ମାସ ପର୍ଯ୍ୟନ୍ତ ସେ ଦାୟିତ୍ୱ ନିର୍ବାହ କରିଥିଲେ। ସେ ଜଣେ ଅତି ନିଷ୍ଠାପରାୟଣ ଭକ୍ତ ଥିଲେ। ତାଙ୍କର ବହୁ ଗୁଣାବଳୀ ଅଛି ବା ଥିଲା। ଆଜି ସେ ଆମ ଗଣରେ ନାହାନ୍ତି। ଆଜକୁ ୯ ଦିନ ହେଲା ପରଲୋକଗତ ଆତ୍ମା ସେ ମହା ତାଙ୍କର ମହାପ୍ରାଣ ହେଇଛି। ତାଙ୍କ ପାରଲୌକିକ କର୍ମ ଆସନ୍ତା ୧୪ ତାରିଖ ବୁଧବାର ଦିନ ବୈଷ୍ଣବ ହୋମ ଯଜ୍ଞ ହେବ ଏବଂ ବୈଷ୍ଣବମାନଙ୍କୁ ତାଙ୍କ ପୁତ୍ର ଏବଂ ପୁତ୍ରାମାନେ ଆସିଛନ୍ତି, ନିବେଦନ କରୁଛନ୍ତି ଯଥାସମ୍ଭବ ସମସ୍ତେ ବହୁ ସଂଖ୍ୟାରେ ତାଙ୍କର ଏଇ ଅନ୍ତିମ ସଂସ୍କାର ବିରହ ତିଥିରେ ଯୋଗଦାନ କରି ତାଙ୍କୁ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଏଇ ତାଙ୍କର ଯେଉଁ ଏଇ ମହାନ କ୍ଷତି ହେଇଛି, ତାଙ୍କ ପରିବାରର ଯେଉଁ ବିୟୋଗ ହେଇଛନ୍ତି ତାଙ୍କ ପିତାଙ୍କର, ତାଙ୍କୁ ସାନ୍ତ୍ୱନା ପ୍ରଦାନ କରିବେ। ଏ ପରିପ୍ରେକ୍ଷୀରେ ମୁଁ ତାଙ୍କର ଜୀବନୀ ସମ୍ବନ୍ଧରେ ଟିକେ ପଛରେ ଆଲୋଚନା କରିବି। ତାଙ୍କର ଜନ୍ମ ହେଇଥିଲା ୧୯୪୨ ପ୍ରାୟ ବୈଶାଖ ମାସ ଜନ୍ମ ଏବଂ ସେ କ୍ଷତ୍ରିୟ ବଂଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଆମର ରେଳ ବିଭାଗର ଚାକିରି କରୁଥିଲେ ଏବଂ ତାଙ୍କର ଜନ୍ମ ବେଳୁ ତାଙ୍କର ମାତାଙ୍କର ବିୟୋଗ ହୋଇଥିଲା। ସେ ତାଙ୍କ ବୁଢ଼ୀମା ଦ୍ୱାରା ପାଳିତ ଲାଳିତ ହୋଇଥିଲେ ଏବଂ ବାସ୍ତବିକ ସେ ଜଣେ ଆଧ୍ୟାତ୍ମ ମାର୍ଗି ବ୍ୟକ୍ତି ବିଶେଷ ଥିଲେ। ତାଙ୍କର ମୋ ସହିତ ଦେଖା ହୁଏ। ମୁଁ ଯେତେବେଳେ ଆପଣଙ୍କ ଶାଳନ୍ଦୀ କେନାଲ ଡିଭିଜନ ମାର୍କମାରେ ଚାକିରି କରେ ୧୯୭୪ ତାଙ୍କ ସହିତ ଦେଖା ହୁଏ ଏବଂ ପ୍ରଥମ ଦେଖାରୁ ସେ ତାଙ୍କ ସହିତ ମୋର ବନ୍ଧୁତା ସ୍ଥାପନ ହୁଏ। ସେ ଗୋଟିଏ ଔଷଧ ଦୋକାନ କରିଥିଲେ ମାର୍କମାରେ। ଅଧିକାଂଶ ସମୟରେ ତାଙ୍କ ଦୋକାନରେ ବସି ଆମେ ଏମିତି ଆଳାପ ଆଲୋଚନା କରୁ ଏବଂ ପରବର୍ତ୍ତୀ ଯେତେବେଳେ ମୋର ଦୀକ୍ଷା ହୁଏ ୧୯୭୯ ମାର୍ଚ୍ଚ ୧୩ ତାରିଖ ୩୬ ମାୟାପୁର ସିନେମା ସିଧା ମାୟାପୁରର, ତାପରେ ପରେ ଯେଉଁ ସବୁ ପ୍ରୋଗ୍ରାମ ହୁଏ, ଇସ୍କନ ପ୍ରୋଗ୍ରାମ ହୁଏ ମାର୍କମାର ଯେଉଁ କେତୋଟି ସବୁ ଆଖି ଦୃଶ୍ୟା ଭଲ ପ୍ରୋଗ୍ରାମ ବା ପ୍ରଚାର ଆମର ହେଇଛି, ୩-୪ଟି ବଡ଼ ବଡ଼ ପ୍ରୋଗ୍ରାମ, ପେଣ୍ଡେଲ ପ୍ରୋଗ୍ରାମ, ଆପଣଙ୍କର ନାଟକ ପ୍ରୋଗ୍ରାମ ଏଗୁଡ଼ା ହେଇଛି। ଗୁରୁ ମହାରାଜ ଆସୁଛନ୍ତି, ସୌସ୍ୱାମୀ ମହାରାଜ ଆସୁଛନ୍ତି, ଭକ୍ତିକୃଷ୍ଣ ମହାରାଜ ଆସୁଛନ୍ତି, ଭଦ୍ରଚାରୀ ପ୍ରଭୁ ଆସୁଛନ୍ତି, ସମସ୍ତେ ପ୍ରାୟ ମାୟାପୁର ସନ୍ନ୍ୟାସୀମାନେ ଆସୁଛନ୍ତି। ବଡ଼ ବଡ଼ ପ୍ରୋଗ୍ରାମ ହେଇଛି, ତାଙ୍କ ସହାୟତାରେ ହିଁ ହେଇଛି। କାରଣ ମୋର ହେଉଛନ୍ତି ପ୍ରଥମ ମାର୍କୁଣା ସେ ବନ୍ଧୁ, ତାକୁ ନେଇକି ସବୁ ବଡ଼ ବଡ଼ ପ୍ରୋଗ୍ରାମ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଏଇ ଆମର ଏଇ ବୈଷ୍ଣବ ଧର୍ମ ପ୍ରତି ଆନୁଗତ୍ୟ ପ୍ରକାଶ କରିଛନ୍ତି ଏବଂ ଧୀରେ ଧୀରେ ଏ ମାର୍ଗକୁ, ଆଗରୁ ତାଙ୍କର ଥିଲା ସେଠି ମାର୍କମାରେ ଗୀତାଯଜ୍ଞ ହୁଏ, ସେ ପୂର୍ଣ୍ଣ ଭାବରେ ସେ ଦାୟିତ୍ୱ ନେଇ ଗ୍ରହଣ କରନ୍ତି। ସେ ଜଣେ କର୍ମବୀର। ଏହିସବୁ କ୍ଷେତ୍ରରେ ତାଙ୍କର ବହୁତ ଦାନ ଅଛି ପ୍ରାର୍ଥନାର, ତଥା ଆମର ମନ୍ଦିରର ଆମମାନଙ୍କ ପାଇଁ ବହୁତ ଦାନ ଅଛି। ସେ ଏବଂ ତାଙ୍କରି ଦ୍ୱାରା ମାର୍କଣା ଆଜି ଯାହା ମାର୍କଣାରେ କେତେ ଜଣ ଭକ୍ତ ହେଇଛନ୍ତି, ପ୍ରଚାର ହେଇଛି, ସେ ହେଉଛନ୍ତି ମୂଳ, କହିବାକୁ ଗଲେ ମୂଳ ମହାଜନ ସିଏ ମାର୍କଣାର। ତାଙ୍କରି କତୁରୁ ପ୍ରଚାର ହେଇଛି ଏବଂ ପରେ ପରେ ସେ ଏତେ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଥିଲେ, ତା ଯୋଗ୍ୟତା ଦେଖି ଆମମାନେ ତାଙ୍କୁ ଏଠି ଅଧ୍ୟକ୍ଷ ପଦରେ ତାଙ୍କୁ ବସେଇଥିଲେ। ସେ ସୁଚାରୁରୂପେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ଅମଳର ତାଙ୍କ ସମୟର ଦୁଇଟି ବଡ଼ ବଡ଼ ପ୍ରୋଗ୍ରାମ ହେଇଛି। ଗୁରୁ ମହାଜନ ଏଠି ଗୋଟେ ବଡ଼ ଦୀକ୍ଷା ଯୋଗ୍ୟ ହେଇଛି 1907 ମସିହାର ଏବଂ 1909 ମସିହାର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସବୁ ସନ୍ନ୍ୟାସୀମାନଙ୍କ ଦ୍ୱାରା ଏଠି ଗୋଟେ ବଡ଼ ପ୍ରୋଗ୍ରାମ ହେଇଥିଲା, ଏଇ ମନ୍ଦିରରେ ହେଇଥିଲା। ଆହୁରି ଛୋଟ ବଡ଼ ବହୁ ପ୍ରୋଗ୍ରାମ ହେଇଛନ୍ତି। ସେ ଏଇ ମନ୍ଦିରର ବହୁତ ଉନ୍ନତି କରିଛନ୍ତି। ସେ ବହୁତ ନିଷ୍ଠାପରାୟଣ ଭକ୍ତ ଥିଲେ, ବିଶେଷ କରି ଅର୍ଚ୍ଚନ କରିବା ତାଙ୍କର ବହୁତ ବଡ଼ ହବି ଥିଲା, ଉତ୍ସାହ ଥିଲା। ଏବଂ ସେ ଗୌରଗୋପାଳଙ୍କୁ ଏତେ ସୁନ୍ଦର ଭାବରେ, ସବୁଠାରୁ ଭଲ ଗୁଣ ତାଙ୍କର ଥିଲା ଗୌରଗୋପାଳଙ୍କୁ ଖୁବ ସୁନ୍ଦର ଭାବରେ ସେ ଡ୍ରେସ୍ କରନ୍ତି, ସଜାନ୍ତି, ଶିଙ୍ଗାର କରନ୍ତି। ଏବଂ ସେ ଶିଙ୍ଗାର ତାଙ୍କର ଏତେ ସମୟ ଯାଏ, ସେ ବାରମ୍ବାର ପଛକୁ ଆସିକି ଦର୍ଶନ କରନ୍ତି, ନା ଏଇଟା ଠିକ୍ ହେଲାନି, ମୁକୁଟଟା ଏଇରକମ ଦେବା, ଲୁଗାଟା ଏଇରକମ କୁଞ୍ଚ ପକେଇବା, ସୁନ୍ଦର ଭାବରେ ସେ ଗୌରଗୋପାଳ ରାଧା ଗୋବିନ୍ଦଙ୍କର ଡ୍ରେସ୍ କରନ୍ତି। ଯାହା ହଉ, ସେ ଆଜି ଆପଣମାନଙ୍କୁ ଗ୍ରହଣ ନାହାନ୍ତି ଏବଂ ସେ ହେଉଛନ୍ତି ମୋର ଜଣେ ପରମାର୍ଥିକ ବନ୍ଧୁ। ଅବଶ୍ୟ ମୋ ଠାରୁ ସେ 10 ବର୍ଷ ବୟସରେ ବଡ଼ ଥିଲେ, କିନ୍ତୁ ଯେହେତୁ ମୋ ଦ୍ୱାରା ସେ ଏଇ ମାର୍ଗକୁ ଆସିଥିଲେ, ସେ ମୋତେ ଶିକ୍ଷାଗୁରୁ ବୋଲି ବହୁତ ସମ୍ମାନ ଦିଅନ୍ତି। ମୁଁ ଯେତେବେଳେ ମୁଁ ଟିକେ କ୍ଷଣକୋପି, କେତେବେଳେ କ'ଣ ଟିକେ ତାଙ୍କ ଦୋଷ ତ୍ରୁଟି ଦେଖିଲେ ସାମୟିକ ଭାବରେ ମୁଁ ତାଙ୍କ ଉପରେ ବହୁତ ବିରକ୍ତ ହୁଏ। କେବେ ବି ସେ ମୋ ଉପରେ ମୋ କଥାର ବା ମୋ ଉପରେ କେବେ ମୋ ଫେରି ନା। ତେଣୁ ଆଜି ତାଙ୍କର ଏଇ ମହାପ୍ରାଣ 9 ଦିନ ଗତ ତାଙ୍କ ମହାପ୍ରାଣ, ଆଜି 9ମ ଦିନରେ ମୁଁ ତାଙ୍କୁ ଆଜି ସ୍ମରଣ କରୁଛି ଏବଂ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରିବି। ଏଇ ପର୍ଯ୍ୟନ୍ତ ଯଥାର୍ଥ ବୈଷ୍ଣବ ତାଙ୍କର ଆଜି ପରଲୋକ ହେଇଯାଇଛି, ତାଙ୍କ ପାଇଁ ଆମେ ସମସ୍ତେ ଗୌରଗୋପାଳ ନିକଟରେ, ରାଧା ମାଧବଙ୍କ ନିକଟରେ, ରାଧା ଗୋବିନ୍ଦଙ୍କ ନିକଟରେ ପ୍ରାର୍ଥନା କରିବା। ତାଙ୍କର ଯେପରି ସେ ଭଗବାନଙ୍କର ସେବାପ୍ରାପ୍ତ ହୁଅନ୍ତୁ, ରାଧାକୃଷ୍ଣଙ୍କର ନିତ୍ୟ ସେବାର ଯୋଗଦାନ କରନ୍ତୁ, ରାଧାକୃଷ୍ଣ ତାଙ୍କର ଯାହା କିଛି ଦୋଷ ତ୍ରୁଟି ଥାଉ ତାକୁ କ୍ଷମା କରି ତାଙ୍କୁ ଆଦର ନିଅନ୍ତୁ, ତାଙ୍କ ପାଦପଦ୍ମରେ ସ୍ଥାନ ଦିଅନ୍ତୁ। ଏହା ହିଁ ଆଜି ଆମେ ତାଙ୍କ ନିକଟରେ, ରାଧା ଗୋବିନ୍ଦଙ୍କ ନିକଟରେ, ଗୌରଗୋପାଳଙ୍କ ନିକଟରେ ପ୍ରାର୍ଥନା କରିବା ଏବଂ ଆଶା କରିବା ଏବଂ ନାମ ଅନ୍ତର୍ଭୁକ୍ତ କରି 3 ଥର ଆମେ ହରିନାମ କରିବା, ତାଙ୍କର ଆତ୍ମାର ଯେପରି ସଦ୍ଗତି ହେଉ, ଯାହା କିଛି ଦୋଷ ତ୍ରୁଟି ତାଙ୍କର ଥାଉ ମାର୍ଜନା କରି ଭଗବାନ ତାଙ୍କ କୋଳକୁ ନେଇ ନିଅନ୍ତୁ। ଏଇଥିପାଇଁ ଆମେ ସମସ୍ତେ ତାଙ୍କ ପାଇଁ ଆଜି ପ୍ରାର୍ଥନା କରିବା। ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବସାଦି ଗୌର ଭକ୍ତ ବୃନ୍ଦ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଜୟ ଜୟ ଉଦାନିତାଏ ପ୍ରଭୁ କି
ଜୟ।
ତେଣୁ ସେଇ ପରଲୋକ ଆତ୍ମା, ପରଲୋକଗତ ଆତ୍ମାଙ୍କର ଆସନ୍ତା 14 ତାରିଖ ତାଙ୍କର ବୈଷ୍ଣବ ହୋମ ବିରହ ତିଥି ପାଳନ କରାହେଉଛି। ଆପଣମାନଙ୍କୁ ସମସ୍ତ ନିବେଦନ କରିବେ, ତାଙ୍କ ପୁଅ ଏବଂ ପୁତ୍ର ଆସୁଛନ୍ତି, ଆପଣମାନେ ବହୁତ ସଂଖ୍ୟାରେ ଯୋଗଦାନ କରିବେ ମାର୍କୁଣା ତାଙ୍କର ବାସଭବନରେ। ଇଏ ମଧ୍ୟାହ୍ନ ଭୋଜନ ଆମର 9ଟା ଠାରୁ 3ଟା ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ବନ୍ଧୀୟ ଯେଉଁ ଆମର ହୋମଯଜ୍ଞ ଅଛି, ପୂଜାପାଠ ଅଛି, ସେସବୁ ହେଇଯିବ। ଆପଣମାନେ ସମସ୍ତେ ମଧ୍ୟାହ୍ନ ଭୋଜନ, ଯେଉଁ ବୈଷ୍ଣବ ବିରହ ଚିତ୍ର ମଧ୍ୟାହ୍ନ ଭୋଜନ କରିବେ ଏବଂ ভগবানকে যে প্রার্থনা করবে সেই যোগ্য পরিশ্রম করে যেপরি ভগবান তাঁর পাদর সেবা তাকে দিওতু এ আমার কামনা করিবা। হরে কৃষ্ণ। হরে কৃষ্ণ। বর্তমান আমি সময় হরিকথা আলোচনা করিবা, তা পূর্বরু আমার রাধা শ্যামচন্দ্র প্রভু অনুরোধ করছি সে সম্যক তাঙ্ক বিষয়ে সে মো সহিত তাঙ্ক সহিত বহু দিন এটি মঠ রয়েছেন সাংসাথী ভাবে ভগবানকে সেবা করছেন এবং সে বিষয়ে মু তাঙ্ক অনুরোধ করছি সম্যক তাঙ্কর সে গুণানুবাদন করি। হরে কৃষ্ণ।
নমো বিষ্ণুপাদায় কৃষ্ণপৃষ্ঠায় ভূতলে শ্রীমতে ভক্তিবেদান্ত স্বামিনীতি নামিনে নমস্তে সারস্বতী দেবে গৌরবাণী প্রচারিণে নির্বিশেষ শূন্যবাদী পশ্চাৎ। জয় শ্রী শ্রী রাধা গোবিন্দ গোপাল যুবরাধ মাধব পন্ত তত্ত্ব জগন্নাথ বলদেব সুভদ্রা বিঘ্নবিনাথ নৃসিংহদেব ভগবানকে যায়। জয় আনন্দ করে বৈষ্ণব বৃন্দকে যায়। জয় সমস্ত বৈষ্ণব প্রভুজী মাতাজী মানুষ জয়। প্রবচক বরিষ্ঠ গুরু ভ্রাতা শ্রী শ্রী মঙ্গলচরণ দাস মহাশয়ঙ্কু যায়। প্রভু সমস্ত পাদরে প্রণাম নিবেদন করি। মোর ঘনিষ্ঠতম শিক্ষাদাতা জ্যেষ্ঠ ভ্রাতা বন্ধু উদয় নিতাই প্রভুঙ্কর গুণ কীর্তন করিবা পাই আপন মানত পরীক্ষা হইছি। সমস্ত কনিষ্ঠ ভক্ত কিন্তু তিন মশিয়ারে দীক্ষা নেলি, পাঁচ মশিয়ারে আপন মানুষ কৃপারু মু এই মন্দির কমিটির সেক্রেটারি হলি। উদয় নিতাই প্রভু পাঁচ মশিয়া মার্চ মাসরু দশ মশিয়া ডিসেম্বর চারি মাস পর্যন্ত চারি তারিখ পর্যন্ত এই মন্দিরে অধ্যক্ষ ছিলেন। মু পাঁচ মশিয়ারু নশিয়া পর্যন্ত বেড়ে বেড়ে আসে হিসাব কিতাব করে দিয়ে এবং দুই দিন চারি দিন রয়ে পুনে যায়। নশিয়ারে পুরুষোত্তম মহারাজ যে আম মন্দিরর ট্রষ্টি সে মতো ডাকি কহবে তুমি টিকি উদয় নিতাই টিকি সাহায্য কর। নশিয়া নভেম্বর মাসরু মন্দিরে রহিগলি, সে গোটে বর্ষ মু তাঙ্কর মানে ছাই ভরি ছিল। প্রত্যেক কার্যরে সে মতো মানে শ্রদ্ধার সহিত সমস্ত কার্য শিখাতে। মোর মনে পড়ুছি দুই ভাই মিশিকি আমি রাধা গোবিন্দর সেবা করছিল অর্চন করছিল। মোর গ্যাস্ট্রিক থাকে ভীষণ ভাবে গ্যাস্ট্রিক পেন হল। ভাই যাচ্ছি রুম্রে শোয়ে যাবি কোটি যু আরে যা পাখ রহলে দুঃখ দূর হয়ে যায় তো তা পাখ পড়ে যাবো না বাহার কু মতো সে কোনো আসন পদক্ষেপ করে টুইট বস কিছু করার দরকার নাই। ମୁଁ ଅର୍ପଣ କରୁଛି ହୃଦୟ। କିଛି ସମୟ ପରେ ମୋର ସେ ଗ୍ୟାସ ଫର୍ମ ହେବା କମିଗଲା ଏବଂ ମୁଁ ପୁଣି ତାଙ୍କ ସାଥିରେ ଅର୍ପଣରେ ଯୋଗ ଦେଲି। ତାଙ୍କର ଗୋଟିଏ କଥା ମାନେ ମଙ୍ଗଳପ୍ରଭୁ ବି ଭଲ ଭାବରେ ଜାଣିଛନ୍ତି, ଆମେ ସେ ଅଶୋକ ଦାସଙ୍କର ଅଷ୍ଟପଦି କରିବା ପାଇଁ ଯାଇଥାଉ, ମାନେ ଅଠିନି ଗୋଟେ କାମ ଛାଡ଼ିଦେବେ ସେଇଟା ହେଇପାରିବନି, ସମସ୍ତ କାର୍ଯ୍ୟ ବର୍ତ୍ତମାନର ସମସ୍ତ କାର୍ଯ୍ୟ ନ କରିବା ପର୍ଯ୍ୟନ୍ତ ସେ କେବେ ସନ୍ତୁଷ୍ଟ ହେବେନି। ଏଇଠି ମନ୍ଦିରରେ ମଧ୍ୟ ସେ ଠାକୁରଙ୍କର ଅର୍ଚ୍ଚନ କରିସାରିଲା ପରେ ଡ୍ରେସ୍ କରିସାରିକି ଏକୁଣରୁ ଥାଇକି ଅନେବେ, ସେକୁଣରୁ ଥାଇକି ଅନେବେ, ମଝିରେ ଠିଆ ହେଇକି ଅନେବେ, ତାଙ୍କ ପସନ୍ଦ ହେଲେ ସେ ଡ୍ରେସ୍ ରହିଲା, ନହେଲେ ସେ ଡ୍ରେସ୍ କରି ପୁଣି ପୁଣି ଡ୍ରେସ୍ କରିବେ। ଆମେ ଥରେ ଅଶୋକ ଦାସଙ୍କର ଅଷ୍ଟପଦି କରିବାକୁ ଯାଇଥାଉ, ସେଠି କ'ଣ ହେଲା ନା ହଠାତ୍ ତାଙ୍କୁ ଟିକେ ଧୋଇ ଲାଗିଲା, ସେ ଯାଇକି ତିଳକ ଅଲିଭେଇ ଦେବେ, ପୁଣି ତିଳକ ହେଲେ ଗାଧୁଆ ପାଠ କରି ତିଳକ ହେଲେ ମଙ୍ଗଳପ୍ରଭୁ ବିରକ୍ତ ହୋଇଥାନ୍ତି, କିନ୍ତୁ ସେ ତାଙ୍କର ଯଥୋଚିତ କାର୍ଯ୍ୟ ନ କରିବା ନ କରିସାରିବା ପର୍ଯ୍ୟନ୍ତ ସେ ଆସୁନଥାନ୍ତି। ଏମିତି ସେବାରେ ଟିକେ ତ୍ରୁଟି ସେ କାହାରି ସହିପାରନ୍ତି ନାହିଁ, ନିଜେ ମଧ୍ୟ କରନ୍ତି ନାହିଁ। ଆଉ ଗୋଟିଏ କଥା ତା ପୂର୍ବରୁ ମଙ୍ଗଳପ୍ରଭୁ କହିଯାଇଛନ୍ତି, ସାତ ମସିହାରେ ଯେଉଁ ଦୀକ୍ଷା ଯଜ୍ଞ ହେଲା ମୋ ଜାଣିବାରେ ବୋଧେ ଇସ୍କନ ବୁଡ଼ ତେଣୁ ଦୁଇ ମସିହା ପତ୍ରରୁ ଏ ମନ୍ଦିରକୁ ନେଲା ସବୁଠୁ ବଡ଼ ପ୍ରୋଗ୍ରାମ ସେଇଟା, ଏବଂ ତାପରେ ନଅ ମସିହାରେ ହେଲା ମହାପ୍ରଭୁଙ୍କର ସନ୍ନ୍ୟାସ ନେବାର 500 ବର୍ଷ ପୂର୍ତ୍ତି ପଦଯାତ୍ରା। ସେ ପଦଯାତ୍ରାରେ ସମସ୍ତ କାର୍ଯ୍ୟ ସେ ଏଇ ମନ୍ଦିରରେ ବସିକି ମଧ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ, ଏବଂ ସମସ୍ତେ ତାଙ୍କ ସମୟରେ ଏ ମନ୍ଦିରରେ ମଧ୍ୟ 7 ଜଣ ବ୍ରହ୍ମଚାରୀ ଥିଲେ। ଆମର ବ୍ରହ୍ମଚାରୀମାନେ ସେତେବେଳେ 9ଟା ବେଳକୁ ପ୍ରସାଦ ପାଇଯାଇକି ପ୍ରଚାର କରିବା ପାଇଁ ଯାଆନ୍ତି, ସାଇକେଲ ନେଇକି 2-3 ସାଇକେଲ ଥିଲା ଯାଆନ୍ତି, ଆଉ ଜଣେ ଆମର ଏଇ ଯେଉଁ ଟ୍ରଲି ଅଛି ସେ ଟ୍ରଲି ନେଇକି ଯାଏ ପଚିରି ପାଖରେ ବାଳ ଗୋପାଳ ମନ୍ଦିର, ସେ ବାଳ ଗୋପାଳ ମନ୍ଦିର ସାମ୍ନାରେ ଆମର ଷ୍ଟଲ ଦିଆ ହୁଏ, ସେମାନେ ସମସ୍ତେ ଆସନ୍ତି 2-3 ବେଳକୁ ଫେରନ୍ତି, ଫେରି ସାରିଲା ପରେ ହିସାବ କିତାବ ଦିଅନ୍ତି, ଖିଆ ପିଆ ହୁଏ, ତାପରେ ନିଜ ନିଜ ଭଜନ ସାଧନରେ ସମସ୍ତେ ଲାଗନ୍ତି, ଏବଂ ଶେଷ ପରେ ଆମର ଏଠି ଅତର ତିଆରି ହେଉଥିଲା, ତାଙ୍କ ପିରିୟଡ଼ରେ ଏଠି ଅତର ତିଆରି କରିକି ଆମ ନିଜ ମନ୍ଦିରରେ ବିକ୍ରି ହେଉଥିଲା, ତା ସଙ୍ଗେ ସଙ୍ଗେ ବାହାରକୁ ମଧ୍ୟ ଆମର ଦିଆଯାଉଥିଲା। ଆମର ଅତର ତିଆରି କରିବା ଶିକ୍ଷା ପାଇଁ 2 ଜଣ ପିଲାଙ୍କୁ ପଠାଯାଇଥିଲା ମାୟାପୁର, ଭଗବାନଙ୍କ କୃପାରୁ ଏବେ ମାୟାପୁରର ସେମାନେ ହେଉଛନ୍ତି ରାଧା ମାଧବଙ୍କର ପ୍ରଧାନ ସେବକଙ୍କର ସହକାରୀ। ଅତି ଆନନ୍ଦର ବିଷୟ ଯେ ଆମର ଯେଉଁ ପିଲାମାନେ ଏଠି ସଂକୀର୍ତ୍ତନ କରୁଥିଲେ ଆମ ପିଲାମାନେ ସେଠି ବର୍ତ୍ତମାନ ରାଧା ମାଧବଙ୍କ ସେବା କରୁଛନ୍ତି, ଏବଂ ଏ ସୌଭାଗ୍ୟ ବହୁତ କମ୍ ଲୋକଙ୍କୁ ମିଳେ। ତାଙ୍କ ସମୟରେ ଏସବୁ କଥା ହେଇଥିଲା। ଆଉ ଗୋଟେ ବଡ଼ କଥା ହେଇଥିଲା ଯେ ସେ ସବୁ ସମୟରେ କହୁଥିଲେ ଭଗବାନଙ୍କୁ ରୀତିମତ ଖାଇବାକୁ ଦିଅ, ଯେଉଁଥିପାଇଁ କି ମାନେ ଆମ ଭିତରେ ମାନେ ଟିକେ ମାନେ ମନ ବିଶୃଙ୍ଖଳା ହଉଥିଲା, ମାନେ ଆମେ ସପୋର୍ଟ କରୁନଥିଲୁ, ସେ ସେଇଟାକୁ ଚାହୁଁଥିଲେ, ଅର୍ଥାତ୍ ସେ କହୁଥିଲେ ଭଗବାନ ଯେତେ ବେଶୀ ଖାଇବାକୁ ଦେବ ସେତେ ବେଶୀ ମିଳିବ। ଆମକୁ ବି ଅଭାବ ପଡ଼ୁଥିଲା, କାହିଁକିନା ବହୁତ ଗୁଡ଼େ 10-15 ଜଣ ଲୋକ ସେତେବେଳେ ମନ୍ଦିର ରହୁଥିଲେ, ସେମାନଙ୍କର ଖାଇବା ପିଇବା ପିନ୍ଧିବା ସେମାନଙ୍କୁ ଲୁଗାପଟା ଦେବା ଇତ୍ୟାଦି ଇତ୍ୟାଦିରେ ବହୁତ ଖର୍ଚ୍ଚ ହଉଥିଲା, ସେଗୁଡ଼ା ମେଣ୍ଟେନ୍ କରିବା କଷ୍ଟକର ହୋଇ ପଡ଼ୁଥିଲା, ସେ ମଧ୍ୟ ହଇରାଣ ହଉଥିଲେ, ଦରକାର ପଡ଼ିଲେ କିଛି ଘରୁ ମଧ୍ୟ ପଇସା ଆଣୁଥିଲେ ଆଣିକି ସେ ମେଣ୍ଟେନ୍ କରୁଥିଲେ। ଆଉ ମୁଁ ତାଙ୍କର ସହକାରୀ ହିସାବରେ 1 ବର୍ଷ ପୁରା ତାଙ୍କ ସହ ଥିଲି, ଏବଂ ଏଠି ସଂକୀର୍ତ୍ତନରେ କିଛି ଯେହେତୁ ନ ହୁଏ ମୁଁ ଆମେ ଯେତେବେଳେ ମାୟାପୁର ଯାଉଁ ତାଙ୍କ ଘରୁ ମାତାଜୀଙ୍କଠୁ ପଇସା ନେଇକି ଯାଉଁ, ଏବଂ ମୁଁ ଏଠି ବିକ୍ରି କରିକି ତାଙ୍କୁ ନେଇକି ମୁଁ ଦିଏ। ସେହି ଭାବରେ ଯେ ମଠର ପରିଚାଳନା କରୁଥିଲେ ଯେ ସମସ୍ତଙ୍କୁ ଯେମିତି ସୁହାଇବ, ଏବଂ ନିଜେ ଅନ୍ୟ ଯେତିକି ଭିକ୍ଷା ନ ମିଳିଲେ ସେ ଘରୁ ପଇସା ନେଇଯାଉଥିଲେ। ଆଉ ଗୋଟେ ବଡ଼ କଥା ଥିଲା, ଯେତେବେଳେ ପଢ଼ିଗଲେ ମୋତେ କହନ୍ତୁ ଆସୁନୁ, ମୁଁ ପ୍ରାୟ ମାସ ଥରେ ଦିଥର ତାଙ୍କ ପାଖକୁ ଯାଏ, ଯେତେବେଳେ ଶଯ୍ୟାଶୟ ହେଇଗଲେ ବିଛଣାରେ ଉଠିପାରିଲେନି କିନ୍ତୁ କଥା କହୁଛନ୍ତି, ଯେତେବେଳେ ଯୋଉଥର ଦେଖା କରତେ ଯିବି ମୁଁ ଭାଇ ପ୍ରସାଦ ଆଣିଥିଲି, ପ୍ରଥମେ ପ୍ରଥମେ ପ୍ରସାଦ ତାଙ୍କୁ ଦଉନଥିଲି, ମାତାଜୀ ଦେଇଦିଏ, କିନ୍ତୁ ଦେଇସାରିଲା ପରେ ମୁଁ ଟିକେ ରଖେ, କାହିଁକିନା ସେ ମୋତେ ଥରେ କହିଲେ ମୋତେ ଖୋଇଦିଅନ୍ତୁ, ମୁଁ ତାଙ୍କୁ ଦେଇସାରିଛି କ'ଣ କରିବି, ପୁଣି ମାତାଜୀ ଯାହାକୁ ଆଣି ଦେଇଦେଲେ ମୁଁ ତାଙ୍କୁ ଖୋଇଯାଇଛି, ତାପରେ ଯେତେ ଥର ଯାଇଛି ମୋତେ ସେ ମୁଁ ପ୍ରସାଦ ତାଙ୍କୁ ଦିଏନି ରଖିଥା, ଶେଷବେଳକୁ ଆସିଲା ବେଳକୁ ତାଙ୍କୁ ଖୋଇସାରିଲା ପରେ ଦିଏ, ମୋତେ କହିଲେ ଯେଉଁ ପ୍ରସାଦ ଆଣିବ ମୋତେ ଖୋଇ ବୋଲି ତାଙ୍କୁ ଦେଇଦେବୁ ନା, ମୋତେ ଖୋଇଦେବି, ମୁଁ ଖୋଇଦେବି, ଆଉ ଇଏ କଣ୍ଟନା ଚରଣା ଦୋକାନ ନେଇଥିଲେ ତାଙ୍କୁ ପିଆଇ ଦେବି। ତାପରେ 25 ତାରିଖ ଶେଷ ଥର ପାଇଁ 25 ଏପ୍ରିଲରେ ତାଙ୍କୁ ମୁଁ ଦର୍ଶନ କଲି, ସେତେବେଳେ ତାଙ୍କୁ ଝାଡ଼ା ପରି ପ୍ରଚୁର ପରିମାଣରେ ହେଉଥାଏ, ତାଙ୍କୁ ଚିଆଟା ବସେଇ ଦେଇଥାନ୍ତି, ଅଧା ପେଞ୍ଚି ଦେଇଥାନ୍ତି। ମୁଁ କହିଲି ଭାଇ କାହିଁକି ଏତେ ଝାଡ଼ା ହେଉଛି, କହିଲେ କିଛି ତ ଭାବୁନି କାହିଁକି କେମିତି ହେଉଛି ମୁଁ କହିପାରିବି ନା, ଆପଣ ନାମ ହଁ ତାଙ୍କୁ ତିଳକ କରା ହେଇଥିଲାନି, ମୁଁ ଯେ ବୋଉ କହିଲି, ମୁଁ କହିଲି ମା ତାଙ୍କୁ ତିଳକ କରିଦେ, ସେ ତିଳକ କରିଦେଲେ ବୋଉଟି ଫାଷ୍ଟ ଫାଷ୍ଟ ତିଳକ ଯାଉଛି ସାଙ୍ଗେ ସାଙ୍ଗେ, ମାନେ ଆପଣମାନେ ଯେଉଁମାନେ ତିଳକ ନେବାର ଅଭ୍ୟାସ୍ତ ସିଏ ବି ଆକୁ ମୁଁ ତିଳକ ହେଇପାରିବେନି, ସେ ସାଙ୍ଗେ ଗୋଟେ ଥର ହେଲେ ତିଳକ କରିଦିଏ, ସେଇ 12 ଜାଗାରେ ତାଙ୍କୁ 12 ଥର ତିଳକ କରିଦେଲା, ଫାଷ୍ଟ ଫାଷ୍ଟ ତିଳକ କରିଦେଲା। କରିଦେଇ ସାରିଲା ପରେ ମୁଁ କହିଲି ଭାଇ ଆପଣ ଗପ କରୁନାହାନ୍ତି, କହିଲା ଆଉ ଗପ କରି ହଉନି, ସେତେବେଳକୁ ହାତ ଗୋଡ଼ ସବୁ ଜୀବନୀ ଶକ୍ତି ଯାଇସାରିଲାଣି, କେବଳ ଛାତିଠୁ ମୁଣ୍ଡ ପର୍ଯ୍ୟନ୍ତ ଜୀବନୀ ଶକ୍ତି ଅଛି। ଏମିତି କଥାବାର୍ତ୍ତା ହଁ ମୋତେ କହିଲେ ତୁ ମୋତେ ତ ମନ୍ଦିରକୁ ନେଇଯାଉନୁ, ଭାଇ ଆପଣ ଏଇ ଯେଉଁ ପରିବେଶ ଅଛନ୍ତି ସେମାନେ ଆର୍ଥିକ ଦୃଷ୍ଟିରୁ ସେ କୋଟିପତି କହିଲେ ଅତ୍ୟୁକ୍ତି ହେବନି, ତାଙ୍କର ବିରାଟ ବିସ୍ତୃତ ଘର, ଖୁବ୍ ସୁନ୍ଦର ଘର, ମାର୍ବଲ ଘର, ଏବଂ ତାଙ୍କ ପିଲାମାନେ ମଧ୍ୟ ତାଙ୍କର ବହୁତ ଯତ୍ନ ନିଅନ୍ତି, ତାଙ୍କର 2 ପୁଅ ଯେ ଘରେ ଅଛନ୍ତି ସେମାନେ ତାଙ୍କୁ ଟେକିକି ନେଇକି ବାହାରେ ବସେଇକି ମାନେ ପାଇପ୍ରେ ଗାଧୋଇଛନ୍ତି, ସେ ବହୁତ ପାଣିରେ ଗାଧୋଇଛନ୍ତି, ଏଇଠି ଥିଲାବେଳେ ବି ସେସବୁ ପରିଷ୍କାର ପରିଚ୍ଛନ୍ନ ହୁଅନ୍ତି, ତାଙ୍କ ଆଙ୍ଗୁଳି ସନ୍ଧ୍ୟା ସବୁ ସେ ସାବୁନ ମାରିକି ଗାଧୁଥିବ ଇଏ କରି ଯାଉଛନ୍ତି, ଟିକିଏ ଅପରିଷ୍କାର ସେ ହୋଇପାରନ୍ତିନି, ଟିକିଏ କେଉଁଠି ଧୂଳି ମୁଳି ପଡ଼ିଥିଲେ ସେ ବିରକ୍ତ ହୁଅନ୍ତି, ସବୁ ସମୟରେ ଟିପ୍ଟପ୍, ସବୁ ସମୟରେ ପରିଷ୍କାର ପରିଚ୍ଛନ୍ନ। ମୋତେ କହିଲେ ତୁ ତ ମନ୍ଦିରକୁ ମୋତେ ନେଇଥା, ମୁଁ ଚିନ୍ତା କଲି ସେ ଯେଉଁ ପରିବେଶରେ ଅଛନ୍ତି ତାଙ୍କର 2 ଜୁଆନ୍ ପୁଅ ସେମାନେ ଖୁବ୍ ଶକ୍ତ, ତାଙ୍କୁ ଯେଭଳି ସେବା କରିପାରୁଛନ୍ତି, ଅନବରତ ତାଙ୍କୁ ଝାଡ଼ା ହେଉଛି, ମାତାଜୀ ବସିକି ରହିଛନ୍ତି, କପଡ଼ା 50-100 ଖଣ୍ଡ କପଡ଼ା ଅଛି, ଗୋଟାକ କହିବ କପଡ଼ା ଗୋଟେ କପଡ଼ା ପୋଛୁଛନ୍ତି ରଖୁଛନ୍ତି, ଆଉ ତାକୁ ପୁଣି ପଛର ଧୁଆଧୁଇ କରୁଛନ୍ତି, ସେ ଇଏ ପରିବେଶରେ ଆମ ମନ୍ଦିରରେ ଯେଉଁ କଞ୍ଜେଷ୍ଟେଡ଼ ପରିବେଶ ସେ ରହିପାରିବେନି। ମୁଁ କହିଲି ଭାଇ ଆପଣଙ୍କୁ ନେଇକି ସେଠି ସମ୍ଭାଳି କଲା ଭଳି ପରିବେଶ ଯଦି ଥାଆନ୍ତା ମୁଁ ନେବା ପାଇଁ କୁଣ୍ଠିତ ହୁଅନ୍ତିନି। ମାତାଜୀ ପଚାରିନି, ସେ କହୁଛନ୍ତି କ'ଣ କରିବା, କହିଲେ ଭାଇ ସେ ମୁଁ କହୁଛନ୍ତି ଆପଣ ନେଇକି ତାଙ୍କୁ ସମୟ ପାରିବେ ନା ଆମେ ଆମକୁ ଛାଡ଼ିପାରିବୁ, ପିଲାମାନଙ୍କୁ ପଚାରନ୍ତୁ, ମୁଁ ପିଲାମାନଙ୍କୁ ପଚାରିବାକୁ ପସନ୍ଦ କରୁନି, କାହିଁକିନା ମୋର ତ ଶକ୍ତି ନାହିଁ ସେ ସେଭଳି ଆଣିକି କରିପାରିବା ବୋଲି, ମୁଁ କେମିତି କହିବି ନେବା ପାଇଁ, ଯାହା ହଉ ମୁଁ ଆସିଲି, ଆସିଲା ପରେ ମୁଁ ଅନେକ ଆସିକି ଦିଲ୍ଲୀ ଗଲି, ମିଟିଂ ଥିଲା ଦିଲ୍ଲୀ 6-7 ଦିନ 8 ଦିନ ଖଣ୍ଡ ରହିଲି, ରହିଲା ପରେ ଫେରିଲି, ଫେରିଲା ପରେ ତାଙ୍କ ସାନ ପୁଅ ମୋତେ ଫୋନ୍ କଲା, ମୁଁ ଆପଣ ଆସୁନାହାନ୍ତି, ମୁଁ କାହିଁକି ରେ ବାପାଙ୍କର ଯେ କ'ଣ ଅସୁସ୍ଥ ହେଇପଡ଼ିଛି, କହିଲା ସେ ଶଯ୍ୟା ଥାଇ ଆଉ ଉଠିପାରୁନାହାନ୍ତି, ଆଉ କଥା ମଧ୍ୟ କହିପାରୁନାହାନ୍ତି, ସେଥିରେ କଥା କହିପାରୁନାହାନ୍ତି ଯଦି କହିଲା ମୋତେ ଟିକେ କଷ୍ଟ ହେଲା, ମୁଁ କହିଲି ଆଚ୍ଛା ଠିକ୍ ଅଛି, ମୁଁ ଅନୁଭବ କହିନି, ଅନୁଭବରୁ ଏଇରକମ ଅବସ୍ଥା ଯିବା, କହିଲି ଠିକ୍ ଅଛି ଗାଡ଼ିରେ ଯିବା, ଏମିତି କ'ଣ ଅସୁବିଧା ହେଲା ଯାହାଫଳରେ କି ଆମେ ଆଉ 2 ଜଣ ହେଇପାରୁନୁ, 2-4 ଦିନ ଏମିତି ଗଡ଼ିଗଲା, ଗଡ଼ିଗଲା ପରେ ତାଙ୍କ ପୁଅ ବାହାର ଚତୁର୍ଥୀ ମୁଁ ଯାଇଥିଲି, ଏଠି କ'ଣ କଥାବାର୍ତ୍ତା ହେବୁ, ଆଉ ତାପରେ ମୁଁ ଆସିକି ପହଞ୍ଚିଲା ବେଳକୁ ସେ ସକାଳ ପୁଅ ଫୋନ୍ କଲା ଉପରେ କହିଲା ଆପଣ ଆସିଲେନି, ମୁଁ କହିଲି ମୁଁ କଥାବାର୍ତ୍ତା କରିଛି ବେଳବେଳେ ଆମେ ଯିବୁ, ଆଉ ମୁଁ ଏକୁଟିଆ ଯାଇ କ'ଣ କରିବି, ଆମେ ଗୋଟେ କେତେ ଦଳ ନେଇଯିବୁ ଏ କରିବୁ, ଆଉ ମୁଁ ଗଲାବେଳକୁ ପ୍ରସାଦ ଚରଣ ଦୋକାନ ନେଇଯାଇଥିଲି, ସେଦିନ ଠାକୁରଙ୍କୁ ଅର୍ଚ୍ଚନ କରିଦେଇଥିଲି ତାଙ୍କ ନାଁରେ, ଆଉ ମହାଭିଷେକ କରାଯାଇଥିଲା, ତାପରେ ନେଇଗଲୁ ଯାଇ ପହଞ୍ଚିକି ଆମେ ପହଞ୍ଚିଲୁ ସେଠି 4:30ର। ମାନେ ମୁଁ ସାଧାରଣତଃ କୀର୍ତ୍ତନ ବେଶୀ ସମୟ କରିପାରେନି, ପାଞ୍ଚ ଦଶ ମିନିଟ କୀର୍ତ୍ତନ କରେ ମୋ କାମ ସରିଗଲା, ମୁଁ ଆଉ କରିପାରେନି, ତଣ୍ଟି ମଣ୍ଟି ମୋର ପଡ଼ିଯାଏ। ଭଗବାନ କେମିତି ସେଦିନ ସତ୍ୟ ହେଲେ ମୁଁ କହିପାରିବିନି। ସାଢ଼େ ଚାରିଟାରୁ ସାଢ଼େ ଛଅଟା ପର୍ଯ୍ୟନ୍ତ ଏକୁଟିଆ ମୋ ନାମ ଧରିଲେ, ଅନ୍ୟମାନେ କେବଳ ପାଳି ଧରିଲେ, ଏବଂ ମୋର ଧୀରେ ଧୀରେ ଉତ୍ସାହ ବଢ଼ିଲା, ଜୋରରେ ମୁଁ କୀର୍ତ୍ତନ କରିପାରିଲି। ଆମେ ଯାଇକି ପହଞ୍ଚିଲା ବେଳକୁ ମୁଁ ପ୍ରଥମେ ପହଞ୍ଚିଲି, ତାଙ୍କୁ ଦେଖିଦେଲି, ଏକଦମ କ୍ଷୀଣ ପ୍ରଶ୍ୱାସ ବାୟୁ ଚାଲିଛି। ସତେକି ଏହି ଚାଲିଲେ ଏଇଭଳି ଅବସ୍ଥାରେ ମାତାଜୀ ବସିଛନ୍ତି, ବସିଛନ୍ତି, ତାଙ୍କର ଚାରି ପୁଅ ଉପସ୍ଥିତ ଅଛନ୍ତି, ବୋହୂମାନେ ବି ଉପସ୍ଥିତ ଥିବେ, ମୁଁ ସମସ୍ତଙ୍କୁ ଦେଖିନି। ମୁଁ ଚାହିଁଲି କିଛି ସମୟ, ଚାହିଁଲା ପରେ ମାତାଜୀଙ୍କୁ ଦେଇଦେଲି। ସେଇ ପ୍ରଥମ ଥର ପାଇଁ ତାଙ୍କ ପଡ଼ିବା ଠାରୁ ମୁଁ ଇଏ ଯେଉଁ ପ୍ରସାଦ ଇଏ ନେଇଥିଲି, ଇଏ ମାତାଜୀଙ୍କୁ ଦେଲି। ମାତାଜୀ ରଖିଲେ, କହିଲେ ଆପଣ ଖୋଇଦିଅନ୍ତୁ। ମୁଁ ଖୋଇଦେଲେ ଲାଭ କ'ଣ, ଚେତା ପିଣ୍ଡକୁ ମୁଁ ଢେର ଖୁଆଇଛି, ତେଣୁ ମୁଁ ଆଉ ବର୍ତ୍ତମାନ ତାଙ୍କୁ ଆପଣମାନେ ସବୁ ଦିଅନ୍ତୁ। ଆସିକି କୀର୍ତ୍ତନ କଲୁ, ସେ କହିଥିଲେ ମୋତେ ତ ମନ୍ଦିରକୁ ନେଇଯାଅ, ଭଗବାନଙ୍କର ଏମିତି କୃପା ହେଲା ମୁଁ ମନ୍ଦିରଟାକୁ ସେଇଠି ନେଇଗଲି। ଅର୍ଥାତ୍ ଆମର କୀର୍ତ୍ତନ ହେଲା, ଆରତି ସମୟ ପର୍ଯ୍ୟନ୍ତ ସେ ଅପେକ୍ଷା କଲେ, ସମସ୍ତେ ଆସି ସେ ପ୍ରସାଦ ତାଙ୍କ ପାଟ ଦେଲେ, ଚରଣାଦୁକୁ ଦେଲେ। ମୁଁ ଦେଖିଲି କୀର୍ତ୍ତନ ମୋର ଯେତେ ଦୂରମ ହେଉଥାଏ ତାଙ୍କର ଜୀବନୀ ଶକ୍ତି ସେତେ ଉତ୍ଥିତ ହେଉଥାଏ, ଅର୍ଥାତ୍ ସ୍ପନ୍ଦନ ସେତେ ବଢ଼ୁଥାଏ, ଏବଂ ଘଣ୍ଟାକ ପରେ ଦେଢ଼ ଘଣ୍ଟା ପରେ ତାଙ୍କ ଆଖିରୁ ଲୁହ ବୋହିଲା। ମୁଁ ଜାଣିଲି ଆଉ ବୋଧେ ତାଙ୍କର ଶେଷ ସମୟ ଆସିଗଲା। ସେଠୁ ଜୋରରେ ଆମେ କୀର୍ତ୍ତନ କଲୁ, ସାଢ଼େ ଛଅଟା ସମୟରେ ଆମର କୀର୍ତ୍ତନ ଶେଷ କଲୁ। କୀର୍ତ୍ତନ ଶେଷ କଲା ପରେ ତାଙ୍କ ପିଲାମାନେ ପ୍ରସାଦ ପାଇବା ପାଇଁ ଆମକୁ ବ୍ୟସ୍ତ କରୁଥାନ୍ତି। ମୁଁ କହିଲି ନା, ତୁମ ଅପେକ୍ଷା କଲେ ଆମେ କୀର୍ତ୍ତନ କରିବୁ। କୀର୍ତ୍ତନ କରିକି ସାଢ଼େ ଛଅଟାରେ ବନ୍ଦ କଲୁ, କଲା ପରେ ସେମାନେ ସବୁ ପ୍ରସାଦ ପାଇବେ। ମୁଁ କିନ୍ତୁ ସେ ବାଟେ ବୁଲି ଯାଇକି ଝରକା ପାଖରେ ଅନେଇଥାଏ, ସେ ଝରକା ପାଖରେ ପହଞ୍ଚିଲା ବେଳକୁ ସେ ତାଙ୍କ ଆତ୍ମୀୟ ଲୋକମାନେ ପନ୍ଦା କଟା କରେ, ଦେଖିଲି ମୋ ନା ଯାଇନାହାନ୍ତି ଅଛନ୍ତି। ମୁଁ ଅନେଇଛି, ମୁଁ ମୋ ଜୀବନର କୌଣସି ଲୋକ ମରିବା ଏପର୍ଯ୍ୟନ୍ତ ଦେଖିନଥିଲି, ତାଙ୍କରି ଏଇ ପ୍ରୟାଣ ଦେଖିଲି, ଆଖିରୁ ଲୁହ ବନ୍ଦ ହେଇଯାଇଛି, ଜୋରରେ ଗୋଟେ ନିଶ୍ୱାସ ଛାଡ଼ିଲେ, ସେଇଟା ଶେଷ ନିଶ୍ୱାସ ନଥିଲା। ଏବଂ ମୋ ମନେ ମନେ ମୁଁ ଟିକେ ନିଜକୁ ଆଶ୍ୱସ୍ତ ମନେ, ଯାହା ହଉ ତାଙ୍କର ସହକାରୀ ଭାବରେ ମୁଁ ବର୍ଷେ କାଳ ଥିଲି, ମୋତେ ବହୁତ କଥା ସେ ଶିଖେଇଛନ୍ତି, ବହୁତ ଜାଗାକୁ ନେଇଛନ୍ତି, ମୋତେ ସାଙ୍ଗରେ ନେଇକି ସେ ଗୌହାଟି ଯାଇଛନ୍ତି, ସେ ଗୌହାଟି ଆମେ ଯାଇଛୁ, ଗୌହାଟି ପୁଣି ଫେରିକି ଆସିଛୁ। ଆଉ ଯେଉଁଠିକି ଗଲେ ସେ ନିଜେ ତ ଏତେ ପଇସା ନେଇକି ଯାଇଥାନ୍ତି, ଜିନିଷପତ୍ର ପିଲାମାନଙ୍କ ପାଇଁ ଆଣନ୍ତି ସବୁ, ମୋତେ ମାଛ କରି ତୁ କିଛି ନେ, ମୋର ଅଳ୍ପ ପଇସା, ମୁଁ ଅଳ୍ପ କିଛି ଆଣେ। ସେ କହିପାରିବେନି, ସେ ସେଠୁ ମଣିପୁର ଗାମୁଛା ଆଣିଥିଲେ, ମାନେ ଯେଉଁ ଗାମୁଛାର କଷ୍ଟ ପାଞ୍ଚ ଛଅ ଆଠ ଗାମୁଛାର କଷ୍ଟ ହେଉଛି ସେଠି ସେତେବେଳେ ପଡ଼ିଥିଲା 250 ଟଙ୍କା, ଆମେ ଗୌହାଟି ସେତେବେଳେ ଯାଇଥିଲୁ। ଏବଂ ସେଠି କାମାକ୍ଷା ଇତ୍ୟାଦି ଇତ୍ୟାଦି ସବୁ ଦର୍ଶନୀୟ ସ୍ଥାନ ଆମେ ବୁଲିକି ଦେଖିଲୁ। କୃଷ୍ଣ ଯେଉଁଠି ତାଙ୍କର ଘୋଡ଼ାକୁ ପାଣି ପିଆଇଥିଲେ, ରୁକ୍ମିଣୀକୁ ଧରିକି ଚୋରି କରିକି ଆଣିଥିବା ସମୟରେ ସେ ସ୍ଥାନ ଆମେ ଦର୍ଶନ କରିଥିଲୁ। ବିଭିନ୍ନ କଥା ସବୁ ସାଥି କରୁ ଏବଂ ସବୁ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୁଏ। ତାଙ୍କର ସବୁଠୁ ବଡ଼ କ'ଣ ଥିଲା, ଭଲ ଖୁଆଇବା, ଭଗବାନଙ୍କୁ ଭଲ ଖୁଆଇବା। ଏଇଥିପାଇଁ ଆମେ ତାଙ୍କ ସହିତ ପାଟିତୁଣ୍ଡ କଲେ ମାନେ ସେ ଶୁଣନ୍ତିନି, ଆବଶ୍ୟକ ପଡ଼ିଲେ ସେ ଘରୁ ପଇସା ନେଇଛନ୍ତି। ଏଇ ଯେଉଁ ମନ୍ଦିରର ରୋଜଗାର ଖର୍ଚ୍ଚ ପାଇଁ କୁଳାଏ ନା, ମୁଁ ନିଜେ ଉପଲବ୍ଧି କରିଛି, ଏବଂ ସେଥିରୁ ମଧ୍ୟ କିଛି ପଇସା ସେ ମନ୍ଦିରକୁ ଛାଡ଼ି ଦେଇଛନ୍ତି, ସବୁ ପଇସା ସେ ମନ୍ଦିରରୁ ନେଇନାହାନ୍ତି। ଆମେ ମଙ୍ଗଳପୁର ଯାଉଛନ୍ତି, ମୁଁ ଯାଉଛି, ସେଥିରେ ଗଲାବେଳେ ସେ କହିଲି ମନ୍ଦିର ଯେତେବେଳେ ଗଲେ ସେତେବେଳେ ସେ କହିଲେ ତମେ ହିସାବ କଲେ ପଇସା ଦେଇପାରିବନି, କିନ୍ତୁ 20,000 ଟଙ୍କା ଦେଇଦେବୁ ଚାଲି, ଆଉ ସେଟାକୁ ପୁଣି ସେ ବ୍ୟବସ୍ଥା କରିକି ନେଲେ, ଆମେ ତାଙ୍କୁ ମାନେ ରୋଜଗାର କରିକି ଦେଇପାରୁନୁ, ସେ ବ୍ୟବସ୍ଥା କରିକି ନିଜେ ବ୍ୟବସ୍ଥା କରିକି ନେଲେ। ସବୁ ସମୟରେ ସେ କହନ୍ତି ତୁ ଟିକେ ଆସୁନ ଆମ ଯଦି, ମୁଁ ଏ ଅବଧି ମଧ୍ୟ ମୁଁ ତାଙ୍କୁ ମନ୍ଦିରର କମିଟି ମେମ୍ବର ରଖିଥିଲି, କାହିଁକି ନା ଆପଣ ଦେଖନ୍ତୁ ମୁଁ ତ ନିଜେ 3 ବର୍ଷ 6 ମାସ ପ୍ରେସିଡେଣ୍ଟ ରହିଲି, ମୁଁ ବୁଝିଲି ଏ ମନ୍ଦିର ଚଳାଇବା ପାଇଁ ପ୍ରେସିଡେଣ୍ଟ ମାନଙ୍କୁ କେତେ ଦୁଃଖର ସମ୍ମୁଖୀନ ହେବାକୁ ପଡ଼େ, ମୋଠୁ ସେ ଅଧିକ ଦୁଃଖର ସମ୍ମୁଖୀନ ହୋଇଥିଲେ। କାରଣ ମୁଁ ଆସିଲା ପରେ ସଂକୀର୍ତ୍ତନଟା ଟିକେ ବଢ଼ିଗଲା, ଯାହାଫଳରେ କି ଆମକୁ ସଂକୀର୍ତ୍ତନରୁ ମଧ୍ୟ କିଛି ପଇସା ମିଳିଗଲା, ଆମେ ଚଳିବାରେ କିଛି ଅସୁବିଧା ହେଲାନି। ତାଙ୍କ ସମୟରେ ସେ ବାହା ପିଟିକି ଚଳଉଛି, ତାଙ୍କ ଭଳି ଜଣେ ସ୍ନେହୀ ଏବଂ କୃଷ୍ଣଙ୍କ ଶରଣ ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ଏଭଳି ଭକ୍ତ ମିଳିବା ମୁସ୍କିଲ। ତେଣୁ ତାଙ୍କର ମୁଁ ଉପଲବ୍ଧି କଲି ତାଙ୍କର ଆତ୍ମା ଭଗବତ ଧାମକୁ ଗଲେ। ତାର କାରଣ ହେଉଛି କ'ଣ, କୀର୍ତ୍ତନ ସମୟରେ ହିଁ କୀର୍ତ୍ତନ ପରେ ଆରତୀ ଆଣିକି ପ୍ରଦର୍ଶନ କଲା ତାଙ୍କ ବୋଉ, ସେ ଆରତୀ ପ୍ରଥମ ତାଙ୍କୁ ଦିଆହେଲା ଏବଂ ତାପରେ ପରେ ସେ ପ୍ରୟାଣ କଲେ। ତେଣୁ ଏଥିରେ ସେ ତାପରେ ତାଙ୍କର ଯାହା ବି ହଉ କେମିତି କ'ଣ ହବ ସେ କଥା ମୁଁ କହିପାରିବିନି, କିନ୍ତୁ ଯିବା ସମୟ ପର୍ଯ୍ୟନ୍ତ ସେ ଭଗବତ କୀର୍ତ୍ତନ ମାଧ୍ୟମରେ ଯାଇଛନ୍ତି। ଏଥିପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଆପଣମାନଙ୍କୁ ନିବେଦନ ମଧ୍ୟ କରୁଛି, ତାଙ୍କର ଆତ୍ମାର ସଦ୍ଗତି ପାଇଁ ଭଗବାନଙ୍କ ପାଦ ପଦ୍ମରେ ତାଙ୍କର ଆତ୍ମା ପ୍ରବିଷ୍ଟ ହଉ, ଭଗବାନଙ୍କର ଧାମକୁ ଯାଉ। ଏଥିପାଇଁ ଆପଣମାନେ ମଧ୍ୟ ନିରବରେ ଗୋଟେ ମିନିଟ୍ ପ୍ରାର୍ଥନା କରନ୍ତୁ ଭଗବାନଙ୍କୁ। ମୁଁ ଆପଣମାନଙ୍କୁ ନିବେଦନ କରୁଛି, ହରେ କୃଷ୍ଣ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଜୟ ଶ୍ରୀପାଦ ଉଦା ନିତାଇ ଦାସ ଜୟ, ଜୟ ଶ୍ରୀପାଦ ଉଦା ନିତାଇ ଦାସ ଜୟ, ଜୟ ଶ୍ରୀପାଦ ଉଦା ନିତାଇ ଦାସ ଜୟ, ଜୟ ଶ୍ରୀ ରାଧା ଗୋବିନ୍ଦ ଗୋପାଳ ଜୀ ରାଧା ମାଧବ ପଞ୍ଚତତ୍ଵ ଜଗନ୍ନାଥ ବଳଦେବ ସୁଭଦ୍ରା ବିଘ୍ନ ବିନାଶ ନୃସିଂହଦେବ ଭଗବାନ ଅନନ୍ତ ଗୋଟି ବୈଷ୍ଣବ ବୃନ୍ଦ ବିଜୟ, ରାଧା ଶ୍ରୀପାଦ ଉଦା ନିତାଇ ପ୍ରଭୁଙ୍କର ଆତ୍ମା ସଦ୍ଗତି ଲାଭ କରୁ, ଭଗବାନଙ୍କର ପାର୍ଶ୍ୱଧାମଯାତ୍ରା କରିବ।
ବୈଷ୍ଣବେଭ୍ୟୋ ନମୋ ନମୋ। ଜୟ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସାଦି ଗୌରଭକ୍ତ ବୃନ୍ଦ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
বৈষ্ণবের আবেদনে কৃষ্ণ মহাশয় এহেন পামর প্রতি হবে ন সদয়। ভক্তমানঙ্কর আবেদন যদি কোনসি নির্দিষ্ট ব্যক্তিঙ্ক উদ্দেশ্যে ভগবানঙ্ক নিকটে হইতায়, অবশ্য ভগবান সে আবেদনকু সে নিবেদনকু গ্রহণ করিথান্তি। তার উদাহরণ হচ্ছে উদারিতা প্রভু, যে কি দীর্ঘ 5.5 বর্ষ গৌরগোপাল সেবারত থিলে। মন্দির বা মঠর জড়ে যদি গৃহস্থ লোক রুহে, সে অন্তত পক্ষে তার ঘর চিন্তা ছাড়ি, তার গৃহ চিন্তা, তার পত্নী, তার পরিবার চিন্তা ছাড়ি, এটি সেই সময়টা এটি গৌরগোপাল ঠাকুর কেমিতি সেবা হব সেই বিষয়ে সে চিন্তা কলে। এই যে চিন্তা করতে কোন না কিপর কোটি কিছু সংগ্রহ অর্থ সংগ্রহ আসব সংগ্রহ করবে এবং তাকে আনিকি ভগবান নিকটে কোণ করবে না সেবার যোগদান করবে, সেবার বিনিয়োগ করবে। এবং এই যে চিন্তা কেমিতি প্রচার হব, কেমিতি সাধু বৈষ্ণব আসবে, কিপর এই মঠ মঠ যে অন্তেবাসী অনেক ভক্ত সে সুরুখুরুরে টিকে প্রসাদ পাইবে, ভালো টিকে পিঁধিবে, ভালো টিকে প্রসাদ পাইবে, টিকে ভালো রইবে, এই চিন্তা সে অহরহ করছিল। তেমন এই যে চিন্তা সে করুলে অন্তত পক্ষে 12-14 ঘন্টা এই চিন্তা তো রইব 24টা 14 ঘন্টা রোল। এইটা হচ্ছে বাস্তবিক কৃষ্ণ চেতনাময় জীবন। আমার সংস্থা না কোণ আন্তরাষ্ট্রীয় কৃষ্ণ ভাবনৌত সংঘ বা কৃষ্ণ চেতনা সংঘ। তেমন এই যে চেতনা ভগবত চেতনা সে রহলে এই ভগবত চেতনা তাঁকর অন্তিম মার্গকে পুরা পরিষ্কার করছিল। দেখুন ঠিক সন্ধ্যা 7টা বেড়ে আরতি পরে পরে কীর্তন শুনিকি আরতি গ্রহণ করিকি প্রসাদ পাইকি তাঁকর মহাপ্রাণ হয়েছে। বাস্তবিক হচ্ছে কেবল ভগবত সেবার মাহাত্ম্য। তেমন এই যে হরিনাম করিবা ভগবানকর সেবা করিবা এই কতবে ব্যর্থ যায় না। ভগবান গীতার কইছেন্তি হে অর্জুন নেহা বিক্রম নাস্তস্তি প্রত্যবায় ন বিদ্যতে স্বল্পম অপিয়স্য ধর্মস্য ত্রায়তে মহতো ভয়া। হে অর্জুন তুমি জানি রখ মোর ভক্তিযোগ মার্গরে যে টিকিয়ে যোগদান করছি, মোর ভক্তিযোগ মার্গরে যে টিকিয়ে যোগদান করছি, টিকিয়ে সেবা করছি, টিকিয়ে তাড়ি মারিছি, কিছু সহযোগ করেছি, টিকিয়ে ওলাই দিয়েছি, ফুল আনি দিয়েছি, ফুল আর গুটি দিয়েছি, বা এই হরিনাম প্রচার কিছু সাহায্য করেছি, আরতি দর্শন করছি, টিকিয়ে যদি করে স্বল্পমপি অস্য ধর্মস্য। যদি স্বল্প শব্দ অর্থ হচ্ছে ভগবত সেবার অল্পর অল্পর অংশকে কুযায় স্বল্প। এবং ভগবান কৌশল যে কর নেহা বিক্রম নাস্তস্তি যে মর ভক্তিযোগ মার্গরে টিকিয়ে বি সেবা করি থায় সে নিশ্চিত ভাবে মো পাখু আসব। নেহা বিক্রম তার অভিক্রম তার অগ্রগতি মো আগে হয়েছি, ভগবত উন্মুখ হয়েছি, ভগবান গাড়ি সে যেতে মুখ ফেরাইছি, ভগবান গাড়ি সেবা করা যেতে সে মন বলেছি, সে নিশ্চয় মোর সেবা করিব, সে নিশ্চিত ভাবে মো পাখু আসব। নেহা বিক্রম তা কেই প্রত্যবায় কেই বন্ধ করিপারিব না, নেহা বিক্রম নাস্তি প্রত্যবায় ন বিদ্যত তা কেই বন্ধ করিপারিব না, পৃথিবীর কোণসি শক্তি তাকে বাধা দিয়েপারিব না। স্বল্প মত্যস্য ধর্মস্য ত্রায়তে মহত ভয়া। এই টিকিয়ে ধর্ম ভক্তিযোগ মার্গর ভগবত নাম কীর্তন টিকিয়ে সহযোগ টিকিয়ে ধর্ম টিকিয়ে ভগবত উদ্দেশ্যে কর্ম ইয়ে তাকে মহান মহান বিপদরু উদ্ধার করিব। সবুঠারু মহান বিপদ কোণ, মহান বিপদ সবুঠারু বড় পরীক্ষা হচ্ছে আমার অন্তিম যাত্রা। আমি আজি সমস্তে এই দীক্ষা গ্রহণ করি চারি নিয়ম পালন করি কেতে বৈষ্ণব তিথি উপবাস একাদশী আদি করি ଭୋରୁ ଚାରିଟାରୁ ବ୍ରାହ୍ମପୁରରୁ ଉଠି ଏଇ ଯେଉଁ ସବୁ ଦିବ୍ୟ ଚେତନା କର୍ମ କରୁଛନ୍ତି, ଭଗବତ ଚେତନା କର୍ମ କରୁଛନ୍ତି, କେତେ କଷ୍ଟ ଅଛି ଆ ଭିତରେ। ଯଦି ଏ ସଂସାରର ଆଧୁନିକ ତଥାକଥିତ ଆଧୁନିକ ସଭ୍ୟ ସମାଜର ଯଦି ପଚରାଯାଏ ତୁ କେଉଁ ଦୀକ୍ଷା ନେଇଛୁ ବା କେଉଁ ଧର୍ମ କରୁଛୁ, ଯଦି ଶୁଣନ୍ତି ଯେ ବୈଷ୍ଣବ ଦୀକ୍ଷା ହେଲେ ପାଗଳ ନ ନା ଇଏ ଆମ ଦ୍ୱାରା ସମ୍ଭବ ନୁହେଁ। ଆଉ ଯଦି କିଛି ସହଜିଆ ଦୀକ୍ଷା ଅଛି ତାହେଲେ ଚଳିବ। ଏତେ କଷ୍ଟ, ଏତେ ନିଷ୍ଠାଏ ଦୀକ୍ଷା, ବ୍ରାହ୍ମମୁହୂର୍ତ୍ତରୁ ଉଠିବାକୁ ପଡ଼ିବ, କି ଶୀତ କି ବର୍ଷାରେ ଗାଧେଇବାକୁ ପଡ଼ିବ, ମଙ୍ଗଳାରତୀ କରତେ ପଡ଼ିବ, ତାପରେ କ'ଣ କରିବ ନା ତୁଳସୀ ଆରତୀ କରିବ, ତାପରେ ନାମ ଜପ କରିବ, ପୁଣି ଠାକୁର ପୂଜା କରିବ, ଯାହା କିଛି ଗ୍ରହଣ କରିବ ମାଛ ମାଂସ ପିଆଜ ରସୁଣ ଏ ଯେଉଁ ସାଧନ ବିଧି ପାଳନ କରିକି କ'ଣ କରିବ ନା ତାକୁ ପ୍ରସାଦ ସ୍ୱରୂପ ଗ୍ରହଣ କରିବ, ସିନେମା କ୍ଷେତ୍ର ଯାତ୍ରା ପୁନେଇ କରିବ, ବନ୍ଧୁ ବାନ୍ଧବ ଆଉ ଯେତେ ସବୁ ତାମସା ସେସବୁ ଦେଖିବ ନାହିଁ କରିବ ନାହିଁ, ପୁଣି ଅବୈଧ ସ୍ତ୍ରୀ ସଙ୍ଗ ମାଛ ମାଂସ ଆହାର ଦ୍ରୁତ କ୍ରୀଡ଼ା ଆଉ ଯେତେ ଅଛି ଏସବୁ ଆମିଷ ଆହାର ସବୁ କରିବ ନାହିଁ, କେତେ ନିଷ୍ଠା। ଏଇରକମ ଏଇରକମ ସାଧନ ଭକ୍ତି, ଏଇ ଯେଉଁ ସାଧକ ବା ଆମେ ଯେଉଁ ଯେ ସାଧକ, ଏଇ ଯେଉଁ ସାଧନା ଅନ୍ୟ ପୁତ୍ରାପି ଦୃଶ୍ୟତା ଆଉ କେଉଁଠି ଦେଖିବାକୁ ମିଳୁଛି କି ଆଜ୍ଞା? କେଉଁ ଦୀକ୍ଷାର ଅଛି? ଆଉ ସବୁ ସହଜ। ଭଗବାନ କହିଛନ୍ତି କଷ୍ଟ କଲେ କୃଷ୍ଣ ମିଳେ, କଷ୍ଣ କଷ୍ଟ କଲେ କୃଷ୍ଣ ମିଳନ୍ତି, ଏ ହେଉଛି କଷ୍ଟର ମହାତ୍ମା, ଭଗବତ ସେବାର ମହାତ୍ମା। ଯାହା ହଉ ସେଇ ପରିପ୍ରେକ୍ଷୀରେ ଆମେ ଆଜି ସମ୍ୟକ ହରିକଥା ଆଲୋଚନା କରିବା ସମୟ ଅତିବାହିତ ହେଲାଣି। ଥରେ ଟିକେ ହରିନାମ କରନ୍ତୁ ମୋ ସହିତ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଇତି ଷୋଡ଼ଶତମ ନାମ୍ନାମ୍ ପରିକର୍ମ ସନାତନମ୍ ନାତର ପରତୋରୋପାୟ ସର୍ବବେଦେଷୁ ଦୃଶ୍ୟତେ। କିଏ କହୁଛନ୍ତି ଆଜ୍ଞା? ବ୍ରହ୍ମା କହୁଛନ୍ତି। କାହା କହୁଛନ୍ତି? ନାରଦ କହୁଛନ୍ତି। କଳିଯୁଗର ଏଇ ଯେଉଁ ଦୁଷ୍ଟର କଳିଯୁଗ, କଳି ଶବ୍ଦର ଅର୍ଥ ହେଉଛି କଳହ, ଯୁଗ ଶବ୍ଦର ଅର୍ଥ ହେଉଛି କାଳ ବା ସମୟ, ଏ କଳହର ସମୟ। ଟିକିଏ ଟିକିଏ କଥାରେ ଆପଣ କଳହ ଆରମ୍ଭ ହେଇଯିବ, ଝଗଡ଼ା ଘାଣ୍ଟି ସମୟଟା କଳିଯୁଗ। କଳିଯୁଗରେ ଆମେ ସମସ୍ତେ କେବଳ ଦୋଷ ଦର୍ଶନ କରୁଛନ୍ତି। ଦୋଷ ଦର୍ଶନ କରିବା ଆମର ହେଉଛି କ'ଣ? ମାନେ ପୁରା ଆମର ମାନେ ଅଭ୍ୟାସ। ଗୁଣ କାହାର ଦର୍ଶନ କରିପାରିବାନି ଆମ ଏଇ ଯେଉଁ ଆମର ଯେଉଁ ଆଖି ଏଇ ଚକ୍ଷୁ, ଇଏ କେବଳ ଦୋଷ ଦର୍ଶନ ପାଇଁ ପୁରାପୁରି କ'ଣ ଅଭ୍ୟସ୍ତ, ଗୁଣ ଦର୍ଶନ ପାଇଁ। ଆମର ଏଇ ଯେଉଁ କାନ, ଇଏ କେବଳ ଦୋଷ ଅନ୍ୟ ଲୋକର କିଛି ନିନ୍ଦା ଶୁଣିବା ପାଇଁ ଭାରି ବ୍ୟଗ୍ର। ମୁଁ ଏଇଠି ବର୍ତ୍ତମାନ ବସିଛି, ଆପଣମାନେ ବସିଛନ୍ତି, ଯଦି କୌଣସି ଲୋକ ଆସି ଟିକେ କ'ଣ କହିଦିଏ ଫୁସ୍ଫୁସ୍ ହେଇକି, ବୁଝିଲ ନା ସେ ଅମୁକ ଲୋକର ଝିଅ ଆସି ପଳେଇଯାଇଛି, କ'ଣ ଏ ପ୍ରବଚନ ଶୁଣିବା ବନ୍ଦ, ବାହାରକୁ ଉଠିକି ଚାଲିଯିବ। ଦେଖନ୍ତୁ ବାସ୍ତବିକ ଅବସ୍ଥା କହିଯିବ, ଦେଖନ୍ତୁ ଭଗବତ କଥା ଶୁଣୁଥିଲା, ଯେଉଁ କଥା ଶୁଣିଲେ ତାର ଆତ୍ମର ସଦ୍ଗତି ହବ, ଭଗବାନ ବହୁ ପାରିଯିବ, ସେ କଥା ତାର ଦରକାର ନାହିଁ, ଏଇ କଥାଟା ଦରକାର ଉଠିକି ବାହାରକୁ ଚାଲିଯିବ। କ'ଣ ଯାହା ବୁଝିବା କ'ଣ ଘଟଣା ହେଲା ସତ କଥା ଆଜ୍ଞା। ତେଣୁ ଏଇ ଦୁଷ୍ଟର କଳିଯୁଗର ଏକମାତ୍ର ଉଦ୍ଧାର ହେବାର ବାଟ ହେଉଛି ଏଇ କଳିଯୁଗ। ଶାସ୍ତ୍ରରେ କୁହାଯାଇଛନ୍ତି ନାମ ନାମୀ ଅଭିନ୍ନ, ନାମ ଏବଂ ନାମୀ ଭଗବତ ନାମ ଏବଂ ନାମୀ ହେଉଛନ୍ତି ସ୍ୱୟଂ ଭଗବାନ କୃଷ୍ଣ, ଏ ଅଭିନ୍ନ। ଏବଂ ଏଇ ନାମ ବଡ଼ ନା ନାମୀ ବଡ଼, କିଏ ବଡ଼ ଆଜ୍ଞା? ନାମ ବଡ଼। ହଉ ନାମ ବଡ଼, ତାର ଉଦାହରଣ କ'ଣ ଅଛି କିଏ କହିବ ଆଜ୍ଞା? ନାମ ବଡ଼ ତାର ଉଦାହରଣ କିଛି ଅଛି ନା ନାହିଁ? ସେ ବିଷୟରେ କିଛି ଆଲୋଚନା କରିବା। ବାସ୍ତବିକ ଯେଇ ନାମ ସେଇ କୃଷ୍ଣ ଭଜ ନିଷ୍ଠା କରି নামের সহিত আছেন আপনি শ্রী হরি, যে নাম সেই হচ্ছেন কৃষ্ণ। উদাহরণস্বরূপ এ ছুঁয়ার নাম হচ্ছে কেশব, এ ছুঁয়া যদি নথা মু কেশব বলে ডাকতে বুঝল প্রত্যক্ষ জ্ঞান মানে মানে যা কুচি লজিক্যাল প্রুফ বাস্তবিক এ ছুঁয়া অছি বলি তাকে ডাকুছি কেশব সে জবাব দেছ। তেমন ভগবান সবুলে বিদ্যমান সবুলে প্রেজেন্ট, আমি জাঁপারু বা দেখিপারু, আমি হরে কৃষ্ণ ডাকিলে মাত্র ভগবান ঠিয়া হচ্ছেন, কিন্তু আমার সেইভাবে সচেতন আমি নৌ যে ভগবান দর্শন করিপার কী দর্শন করতে না এই যে ইন্দ্রিয় আমার হচ্ছে দোষযুক্ত, কিন্তু ভগবান আসুন ডাকিলা মাত্রে ভগবান আসুচান যেপরি এ ছুঁয়া ডাকিলা সে আসি উপস্থিত হচ্ছে আজ্ঞা বলে কুছি ভগবান সেরকম জবাব দিচ্ছে, কিন্তু আমি আমার এই কান এই যে আখি এই যে আমি যা নাম ইন্দ্রিয় এসব দোষযুক্ত থাকার তেমন আমি তাকে উপলব্ধি করিপার থাকে কে কি দ্বারিকার ভগবান কৃষ্ণকর পূজা অর্চনা করা অষ্ট ভগবান কৃষ্ণকর ষোল হাজার একশো আট রাজমহিষী তন্মধ্যে মুখ্য হচ্ছেন আট জন এবং সর্বপ্রথম হচ্ছেন রুক্মিণী সত্যভামা জাম্ববতী এইভাবে তাঁর নাম আছে। তন্মধ্যে রুক্মিণী হচ্ছেন সে শুদ্ধ প্রেমময়ী ভগবান প্রেমময়ী সেবা করতে কান্ত ভাবে আত্যভামা সেভাবে সেবা করতে কি সে সত্যভামা হচ্ছেন ঐশ্বর্যময়ী বেশি উপচার ভগবান সেবা করা চাহ কিন্তু উপচার মানে পূজা অর্চনা যজ্ঞ ভাল পোশাক পিঁধা ভাল খাদ্য দেওয়া ঐশ্বর্য মার্গ কিন্তু মাধুর্য মার্গর সেবা করতে কি না রুক্মিণী দেবে এবং এই দুই রাণী মধ্যে প্রতিদ্বন্দ্বিতা হুয়ে তন্মধ্যে রুক্মিণী তো নিশ্চিত ভাবে ভগবান বহুত ভাল পাঁচ রুক্মিণী তথাপি টিকিয়ে অসিয়া ভাবর কি সত্য হওয়া রুক্মিণী কন করতে না ঐশ্বর্য মানকর অধিকা টিকি দেখা সে চেষ্টা করতে এই পরিপ্রেক্ষীতে রুক্মিণী দেবী চিন্তা করছেন না সত্যভা চিন্তা করছেন মু ভগবান কৃষ্ণকর পূজা অর্চনা মু তো পূজা করুছি আমার পরিবার পূজা হচ্ছেন কৃষ্ণকর ইয়ে সমগ্র দ্বারিকা রাজ্যের যেমনি ভগবান কৃষ্ণ সমস্ত পূজা করছে এইভাবে গোটে সংকল্প নেই সে পূজা অর্চনা আরম্ভ কলে এবং গোটে ব্রত কলে সে ব্রতর যজ্ঞ আদি কলে এই কথা নারদ যেত জাঁপারে যে সেতু ভগবান সত্যভামা এত ভাল পাঁচ তা কথা অনুসারে ইন্দ্রক যুদ্ধের জয় করি পারিজাত পুষ্প আনিকি দিয়েছেন কাহ না সত্যভামা এণু সত্যভামা মনের টিকি গর্ব হয়ে যাই যে অষ্ট পাটবংশী অনেক মতো আনিক ভগবান মো কথা অনুসারে ইন্দ্রক যুদ্ধ করি পরাস্ত করি আমি পারিজাত পুষ্প মর বগিচা নগা হয়েছি রুক্মিণীকর গোটে বগিচা সত্যভামা গোটে বগিচা কম ভগবান রহব কম আছে যা হোক তেমন এই পারিজাত পুষ্প ইয়ে হচ্ছে সবুলে হচ্ছে কম না কম সবুলে প্রস্ফুটিত হয়ে রুটি সুন্দর বাসনা স্বর্গর ফুল সবুলে সতেজ তেমন সে যাই এণু মানে সত্যভামা মন টিকি গর্ব আসবে মতো ভগবান বহু ভাল পাচ্ছেন রুক্মিণী আদি এসব কিছু কৌ না এই গর্বক খণ্ডন করা ভগবান গর্ভগঞ্জন মানে সে জাঁলে জাঁকি নারদক দ্বারা গর্ব খণ্ডনর গোটে সুকল্পিত যোজনা কলে নারদ আসি পৌঁছলে কম হচ্ছে না ভগবান কৃষ্ণকর পূজা হচ্ছে গোটে ব্রত হচ্ছে যজ্ঞ হচ্ছে এ হচ্ছে আর মু করছি একশো করছি ভালো আর যজ্ঞর দান ধ্যান করু কাহ সত্যভাবে কুছ দান ধ্যান কর না হ্যাঁ দান ধ্যান করা দিও যে যা মাগুচি କେତେ ଭୁକି ମାନେ କାଣ୍ଡାଳି ଅଛନ୍ତି ଦାନ ଦାନ କର, ସେ ଦାନ ଦାନ କରୁଛନ୍ତି। ଏଇଭଳି ହରିବଂଶର ବର୍ଣ୍ଣନା ଅଛି, ବ୍ରହ୍ମବୈତ ପୁରାଣ ବର୍ଣ୍ଣନା ଅଛି, ଭାଗବତର ସମ୍ୟକ ବର୍ଣ୍ଣନା ଅଛି, ଅଳ୍ପ ବର୍ଣ୍ଣନା ଅଛି। ତେଣୁ ସେ କଣ କରୁଛନ୍ତି ନା ଦାନ ଦାନ କରୁଛନ୍ତି। ନାରଦ କଣ କରୁଛନ୍ତି, କହୁଛନ୍ତି ମତେ କିଛି ଦାନ ଦେବ ନା, ହଁ ତମକୁ ଦାନ ଦିଆଯିବ, କଣ ନଗଦ ଭାବ ନା ତମ ସତ୍ୟ କର। ସେ କଣ କରୁଛନ୍ତି ନା ସତ୍ୟ ଭମା ମାନେ ଭା ପରବତ ହେଇଯାଇକି ସାଙ୍ଗେ ସାଙ୍ଗେ ହୋଇ ସାଙ୍ଗେ ତାକୁ କହୁଛି ସତ୍ୟ କରିଦେଇଛି, ତମେ ଯାହା ନଗିବୁ ସେ ଆଦିନି ସତ୍ୟ କରୁଛ ତ, ଯାହା ନଗିବୁ ସେ ଆଦ ନା, ହଁ ଯାହା ନଗିବୁ ସେ ଆଦିନି। ତିନି ଥର କହୁଛନ୍ତି ନାରଦ, ସେ ତିନି ଥର ଶପଥ କରି ଜଳ ଦେଇଦେଉଛନ୍ତି, ଯାହା ମାଗିବ ସେ ଆଦିନି, ମୁଁ ଆଜି ବହୁତ ପ୍ରୀତ ମୋ ସ୍ୱାମୀଙ୍କ ପାଇଁ, ମୁଁ ଯାହା ମାଗିବ ସେ ଆଦିନି। ହଉ ଠିକ ଅଛି, କଣ ବର ମାଗ, ନାରଦ କହୁଛନ୍ତି ମୋତେ କୃଷ୍ଣଙ୍କୁ ଦିଅ, ତମେ ଯାହାକୁ ପୂଜା କରୁଛ ସ୍ୱାମୀ ତାକୁ ମୋତେ ଦେଇଦିଅ, ସତ୍ୟ ତ କରିଛନ୍ତି ଆଉ ଯାଆନ୍ତି କୁଆଡ଼େ, କଣ କହିବେ ସତ୍ୟ କରିଛନ୍ତି ନା, ଅହଙ୍କାର ହେଇଯାଇଛି, ଅହଙ୍କାର ହେଲେ ଲୋକ ସତ୍ୟ କରେ, ଯାହା ହଉ ସତ୍ୟ କରିଛନ୍ତି। ଆଉ ନାରଦ କ'ଣ କଲେ, କୃଷ୍ଣଙ୍କୁ ଧରିଲେ, ଭଗବାନ ଧରିଲେ, ଧରିକି ଚାଲିଲେ, ଭଗବାନ କୃଷ୍ଣ ଖାଲି ହସୁଛନ୍ତି, ଇଏ ସତ୍ୟ ଭାବ ପଛରେ କରୁଛି, ପୂଜାପାଠ ସବୁ ବନ୍ଦ, ଯଜ୍ଞ ବନ୍ଦ, ଭଗବାନ ଯେଉଁଠି ନାହାନ୍ତି ସେଠି କ'ଣ ପୂଜା ହେବ, ଦ୍ୱାରିକାର ଅଧିପତି ଦ୍ୱାରିକାଜୀ ଯେଉଁଠି ନାହାନ୍ତି ସେଠି କ'ଣ ଆଉ ଦ୍ୱାରିକା ରାଜ୍ୟ କ'ଣ ରାଜ୍ୟ ହେଇକି ରହିବ। ତେଣୁ ସମସ୍ତେ ଗୁଡ଼େଇଛନ୍ତି, ରୁକ୍ମିଣୀ ସତ୍ୟଭାମ ସମସ୍ତେ ଗୁଡ଼େଇଛନ୍ତି, ନାରଦ ଆଉ ଭଗବାନ କୃଷ୍ଣ ହାତରୁ ଛାଡ଼ୁନା, କିଛି ବାଟ ଗଲା ପରେ ଇଏ ସବୁ କାନ୍ଦି କାନ୍ଦି ଦେଉଛନ୍ତି ଆଉ, କ'ଣ ସତ୍ୟଭା ତୁ ଝିଙ୍ଗା ସତ୍ୟ, କ'ଣ ସତ୍ୟ କଲୁ ତୁ, ଏତେ ଅହଙ୍କାରୀ ତୁ, ସତ୍ୟ କରି ଭଗବାନଙ୍କୁ ଦେଇଦେଲୁ, ଆମ ସ୍ୱାମୀକି ଦେଇଦେଲୁ, କାହାର ଆମେ ସେବା କରିବୁ। ତେଣୁ ସତ୍ୟଭା ବଡ଼ ଦୁଃଖିତ ହେଇଗଲେ, କ'ଣ କରିବି, ସତ୍ୟ ତ କରିଦେଲି, ନାରଦ ନେଇଯାଉଛନ୍ତି, ଯାହା ହଉ ଏଇ ଘଟଣା ଯେତେ ଘଟୁଛି ପୁରା ଦ୍ୱାରିକା ରାଜ୍ୟର ପୁରା କୋକୁ ମାନେ ପୁରା ଖେଳି ଯାଇଛି ଏଇ ଯେଉଁ କଥାଟା, ନାରଦକୁ ନେଇଯାଉଛନ୍ତି କ'ଣ କୃଷ୍ଣଙ୍କୁ ନେଇଯାଉଛନ୍ତି, ଦ୍ୱାରିକା ବର୍ତ୍ତମାନ କୃଷ୍ଣ ଶୂନ୍ୟ ହେଇଯାଉଛି, ଏଇ ପରିପ୍ରେକ୍ଷୀରେ ସମସ୍ତେ କାନ୍ଦୁଛନ୍ତି, ଇଏ କରୁଛନ୍ତି, ନାରଦ ଆଉ ଜଣା ଛାଡ଼ୁନାହାନ୍ତି ତାଙ୍କ ହାତକୁ, ଇଏ କହୁଛନ୍ତି ତମେ ଯାହା ନେବ ଭଗବାନ କୃଷ୍ଣ ସତ୍ୟଭାମ କହୁଛନ୍ତି ତମେ ଯାହା ନେବ ଭଗବାନ କୃଷ୍ଣଙ୍କ ବିନିମୟରେ ଆମେ ସେୟା ଦେବୁ, ହେଇପାରିବନି, ତମେ ସତ୍ୟ କଲେ ମୁଁ କୃଷ୍ଣଙ୍କୁ ନେଇଯାଉଛି ହେଲା। ଏସବୁ କାନ୍ଦୁଛନ୍ତି କାନ୍ଦି କାନ୍ଦି ନାରଦ ଆଉ ଫେରଉନାହାନ୍ତି। ଏ ସମୟରେ ଉଦ୍ଧବ ମହାରାଜ ଆସି ପହଞ୍ଚନ୍ତି, ଉଦ୍ଧବ କହୁଛନ୍ତି କ'ଣ ଘଟଣା, କ'ଣ ନାରଦ କ'ଣ ଭଗବାନ କୃଷ୍ଣଙ୍କୁ ମାନେ ଟାଣି ଟାଣି ନେଇଯାଉଛନ୍ତି, ଭଗବାନ ଖାଲି ହସରେ ତାଙ୍କ ପଛରେ ଚାଲିଛନ୍ତି ନା, ନାରଦକୁ ଭଗବାନ କୃଷ୍ଣ ବନ୍ଧା ପଡ଼ିଯାଇଛନ୍ତି, କାହିଁକି ନା ସତ୍ୟଭା ଶପଥ କରିଛନ୍ତି ଯାହା ମାଗିବ ସେୟା ଦେବେ, ନାରଦ ମାଗିଦେଲେ କୃଷ୍ଣଙ୍କୁ ଦିଅ, କୃଷ୍ଣଙ୍କୁ ନେଇଯାଉଛନ୍ତି, ଆଉ ସତ୍ୟ କରିଛନ୍ତି ନା, କ'ଣ ହବ, ବଡ଼ ଆଶ୍ଚର୍ଯ୍ୟ କଥା। ଠିକ ଅଛି, ସତ୍ୟଭା କ'ଣ କଲେ ଏଇ ଅଷ୍ଟପଶୀ ଭାଗିବ ଅଷ୍ଟ ପାଟବଂଶିକ ମାନେ ତାଙ୍କ ତରଫରୁ ଯାଇକି ନାରଦଙ୍କୁ ଅଟକେଇଲେ, ରୁହନ୍ତୁ ରୁହନ୍ତୁ ଗୋଟେ ଏହାର ସମାଧାନ କରିବା, କ'ଣ ଘଟଣା ହେଇଛି ନା ସତ୍ୟ କରିଛନ୍ତି ମୁଁ ନେଇଯାଉଛି ନା, ତା ବିନିମୟରେ କ'ଣ ହେଲେ ଦେବ, ତା ବିନିମୟରେ କ'ଣ ହବ ଆଉ, ହଁ ତା ବିନିମୟରେ ଦ୍ୱାରିକା ଯଦି ବହୁତ ମୂଲ୍ୟବାନ ଅଳଙ୍କାର ଯଦି ଦେବ ଓଜନର ଭଗବାନ କୃଷ୍ଣଙ୍କୁ ଗୋଟେ ବାହାର ପକେଇଲା ତରାଜୁର, ଆଉ ଦ୍ୱାରିକାର ଯେତେ ମୂଲ୍ୟବାନ ହୀରା ଆଣିଲା ମୋତି ମାଣିକ ଏତେ ଅଭାବ ନାହିଁ, ଐଶ୍ୱର୍ଯ୍ୟ ନଗରୀ ହେଉଛି ଦ୍ୱାରିକା, ଦେବ ତାଙ୍କରି ଓଜନ ମୁଁ ନେଇନେବି, ମୋର ଅଳଙ୍କାର ନେଇଯିବି, କୃଷ୍ଣଙ୍କୁ ଖାଇଦେବି। ହଉ ସେୟା ହେଲା, ସାଙ୍ଗେ ସାଙ୍ଗେ ସବୁ ଭଣ୍ଡାର ଖୋଲି ଦିଆଗଲା। ଆରେ ଭଗବାନ କେତେ ଏମିତି ଓଜନ ହେବେ କି, ଭଗବାନ ହେଇକି ନହେଲେ ଗୋଟେ କୁଇଣ୍ଟାଲ ହେବେ ବର୍ତ୍ତମାନ ଇଏର, ଯାହା ହଉ ଗୋଟେ କୁଇଣ୍ଟାଲ ଭଳି ଯେତେ ସୁନା ରୂପା ସବୁ ଆଣିକି ପଠେଇଲେ ତରାଜୁର, ଆପଣ ଦ୍ୱାରିକା ଧାମ ଗଲେ ଦେଖିବେ ଆଜ୍ଞା, ସେ ଗୋଟେ ଗୋଟେ ତରାଜୁ, ଭିନ୍ନ ଭିନ୍ନ ବ୍ରାହ୍ମଣ ଇଏ ଅଛନ୍ତି ସମାଜ ଅଛନ୍ତି, ଗୋଟେ ତରାଜୁ ଟଙ୍ଗା ହେଇଛି, କିଏ ଦ୍ୱାରିକା ଯାଇଛନ୍ତି ଆଜ୍ଞା, ଦ୍ୱାରିକା ଧାମ କିଏ ଯାଇଛନ୍ତି, ନାରାୟଣ ଯାଇଛି, ଆଉ କିଏ ଯାଇଛି, ଆଉ କିଏ ଯାଇନାହାନ୍ତି, ଦେଖିବ ଆଜ୍ଞା ଯାଇନ, ଦ୍ୱାରିକା ଧାମ ଗଲେ ଦେଖିବ ଆଜ୍ଞା ବଡ଼ ବଡ଼ ତରାଜୁ ଟଙ୍ଗା ହେଇଛି, ସେଠି ଯାହା କିଛି ଦାନ ଧ୍ୟାନ ହୁଏ, ଯେଉଁ ଲୋକ ଦାନ କରିବ ସିଏ ବସିବ, ତା ବିନିମୟରେ ଯାହା କିଛି ଦାନ ଦେବ, ଚାଉଳ ଦିଅ, ଅଟା ଦିଅ, ଘିଅ ଦିଅ, ଠାକୁରଙ୍କ ସେବା ଲାଗିବ, ଏବଂ ସେ ଦାନ ଗ୍ରହଣ ହୁଏ, କାହିଁକିନା ଏଇ ରୀତିଟା ଭଗବାନ କୃଷ୍ଣ ଭଗବାସୀ ବିନିମୟ ତାକୁ ତରାଜୁରେ ପକେଇବ ଦେବେ। ଯାହା ହଉ ସେଠୁ କ'ଣ ହେଇଛି ନା, ଯେତେ ହେଲା ମୋତି ମାଣିକ ଆଣିକି ସେ ତରାଜୁରେ ପକେଇଛନ୍ତି, ସେ କ'ଣ କରୁଛନ୍ତି ନା ଭଗବାନ କୃଷ୍ଣ ତ ମହାମେରୁ, ଅଚଳ ମହାମେରୁ, ସାରା ସଂସାରର ପ୍ରତି ଲୋମକୁ ପରୁ ଇଏ ସାରା ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଯିଏ ସୃଷ୍ଟି କରିଛନ୍ତି ତାଙ୍କର ଓଜନ ଆଜ୍ଞା କାହା ସହିତ ସମାନ ହବ? ଆଜ୍ଞା ଆମେ ଯେଉଁ ଦେଖୁଛନ୍ତି ଏ ଯେଉଁ ଗ୍ରହ ନକ୍ଷତ୍ର ତାରା, ଏଇ ଯେଉଁ ପୃଥିବୀ, ଏଇ ଯେଉଁ ପୃଥିବୀର ଓଜନ କେତେ? 50 କୋଟି ଯୋଜନ, 50 କୋଟି ଯୋଜନ ପୃଥିବୀ ହେଲା। ଏହା ଦ୍ୱାରା ଜଳ ଅଛି, ସାତ ସମୁଦ୍ର ଅଛି, ପାହାଡ଼ ଅଛି, ପର୍ବତ, କେତେ ଓଜନ? ଏରକମ କୋଟି କୋଟି ଅନନ୍ତ କୋଟି ବ୍ରହ୍ମାଣ୍ଡ ଯିଏ ସୃଷ୍ଟି କରିଛନ୍ତି ଲୋମକୁ ପରୁ, ତାଙ୍କର ଓଜନ ଆଜ୍ଞା କେତେ? 5 କିଲୋ, 10 କିଲୋ, 1 କ୍ୱିଣ୍ଟାଲ କିଛି ଅଛି ପରିମିତି? ଏଇ ଯେଉଁ ମାପଦଣ୍ଡ କିଛି ଅଛି କି ଆଜ୍ଞା? ଦ୍ୱାରିକାର ଯେତେ ହୀରା ହୀରା ମୋତି ମାଣିକ ଥିଲା ସବୁ ଆଜ୍ଞା ପଡୁଛି ତରାଜୁରୁ, ତରାଜୁ ଉପରକୁ ଲାଗିଗଲାଣି, ଭଗବାନ କୃଷ୍ଣ ଉଠିଲା। ଆଶ୍ଚର୍ଯ୍ୟ ଘଟଣା, ଇଏ କି ମିରାକିଲ? ଏତେ ଜିନିଷ ପଡ଼ିଲାଣି ତଥାପି ଉଠିଲା। ଉଦ୍ଧବ ସହିତ ଆସିବ କହିଲେ ଇଏ ତ ଭଗବାନଙ୍କର ମାୟା ହେଲେ ଠିକ ଅଛି, ଏସବୁ କାନ୍ଦୁଛନ୍ତି। ଶେଷର ଭଗବାନଙ୍କୁ ନାଇଁ, ନାରଦ କ'ଣ କହୁଛନ୍ତି? ଭଗବାନ ଟାଣୁଛନ୍ତି, ଆଜ୍ଞା ଆସନ୍ତୁ, ଆପଣଙ୍କ ଆପଣଙ୍କ ବିନିମୟର ମୂଲ୍ୟ ତ କିଛି ସଂସାର ନାହିଁ, ଆଉ ମୁଁ ମୋର ପଣ ଅନୁସାରେ ମୁଁ ଆପଣଙ୍କୁ ତାଳନ୍ତୁ ମୋର ନେଇକି ରଖିବି, ମୋର ସେଠି ସମସ୍ତେ ସବୁବେଳେ ଆପଣଙ୍କୁ ପୂଜା ଅର୍ଚ୍ଚନା କରିବି, ନାରାୟଣ 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 ନାମ କରିବି, ବସେଇକି ଆପଣଙ୍କୁ ସାନ୍ଦ ନାରାୟଣ 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 ନାରାୟଣ। ସେଠି ଏମାନେ ଆଉ ଭେମ ଭେଙ୍ଗି ସବୁ କାନ୍ଦୁଛନ୍ତି, ପୁରା କରି ଆକ୍ରୋଶରେ କାନ୍ଦୁଛନ୍ତି। ଉଦ୍ଧବ ଯିବା ଆଜ୍ଞା ରୋ ରୋ, କ'ଣ ଗୋଟେ ସମାଧାନ କରିବା ନା? କ'ଣ ସମାଧାନ କରିବ ଉଦ୍ଧବ? ଭଗବାନଙ୍କ ସହିତ ସମାନ କିଏ ଅଛି ନା? ଅଛି ଗୋଟେ କଥା ଅଛି ନା, ହଁ କ'ଣ କୁହ? ଠିକ ଅଛି, ଅଷ୍ଟପାର୍ଶ୍ୱମାନେ ତମେ କେହି ଦୁଃଖ କରନି, ଗୋଟେ ଉପାୟ ମୋତେ ଦେଖାହେଉଛି, ଦୃଶ୍ୟ ହେଉଛି। ପରମ ଜ୍ଞାନୀ ହେଉଛନ୍ତି ଉଦ୍ଧବ ମହାରାଜ, ପରମ ଜ୍ଞାନୀ, ବୃହସ୍ପତିଙ୍କର ଶିଷ୍ୟ ଏବଂ ଭଗବାନଙ୍କର ଶିଷ୍ୟ। ସେ ହେବୁ କ'ଣ କଲେ? ଗୋଟେ ତୁଳସୀ ପତ୍ର ଆଣ। ତୁଳସୀ ପତ୍ର ଆଣିଲେ, ଆଣିକି କ'ଣ କଲେ? କଜଳର ଲେଖିଦେଲେ ଶ୍ରୀକୃଷ୍ଣ, ଲେଖିଦେଲେ, ଲେଖିକି କହିଲେ ଇଏ ସବୁ ଯେତେ ହୀରାଲା ମୋତିମାନଙ୍କ କାଢ଼ିଦିଅ, ଏହା କିଛି ମୂଲ୍ୟ ନାହିଁ। କାଢ଼ିଦେଲେ, ତୁଳସୀ ପତ୍ର ତରାଜର ପକାଇଲେ, ତୁଳସୀ ପତ୍ର ତରାଜର ପଡ଼ିବା କ୍ଷଣି ସାଙ୍ଗେ ସାଙ୍ଗେ ଭଗବାନ କୃଷ୍ଣ ଉପରକୁ ଝୁଲିଲେ, ତୁଳସୀ ପତ୍ର ତଳକୁ ହେଇଗଲା। ଜୟ ଦ୍ୱାରିକାଧୀଶ ଉପରେ ଝୁଲିଲେ, ପୁରା ତରାଜ ତଳେ ଲାଗିଗଲା। କ'ଣ ଅର୍ଥ ହେଲା ଆଜ୍ଞା? ନାମ ହେଉଛନ୍ତି ବଡ, ଯୋଉଠି ନାମ ଲେଖା ହଉଛି ନା, ତୁଳସୀ ପତ୍ର, ତୁଳସୀ ହେଲେ ବୃନ୍ଦାବତୀ, କୃଷ୍ଣ ପ୍ରେୟସୀ, ଏବଂ ତାଙ୍କ ସହିତ ରହିଲେ କୃଷ୍ଣ, ନାମ ନାମି ଅଭିନ୍ନ। ଭଗବାନ କୃଷ୍ଣ ନାହାନ୍ତି, ଏଠି ନାମ ଅଛି, ନାମ ହେଉଛନ୍ତି ସ୍ୱୟଂ କୃଷ୍ଣ। ତେଣୁ ଦୁଇ ଜଣଙ୍କ ଯେତେବେଳେ ତରାଜର ପଡ଼ିଲେ, ଏଠି ଜଣେ ଭଗବାନ କୃଷ୍ଣ, ସେ ଉପରକୁ ଝୁଲିଲେ ଆଉ ଜୟ ଜନିତାନନ୍ଦେ ହରି ହରି ବୋଲ। ଇଏ ହେଉଛି ନାମର ମହାତ୍ମ, ନାମ ହେଉଛନ୍ତି ସବୁଠାରୁ ବଡ଼। ଆମମାନଙ୍କର ଧାରଣା ନାହିଁ ବା ବିଶ୍ୱାସ ନାହିଁ ବା ଉପଲବ୍ଧି ନାହିଁ, ନାମ କଲା ମାତ୍ରେ ଭଗବାନ କୃଷ୍ଣ ସେ ଶୁଣୁଛନ୍ତି। କିନ୍ତୁ ଆମେ ଅନ୍ୟ ମନସ୍ରେ ହେଇକି ନାମ କରୁଛନ୍ତି, ଅନାବଧନତା ହେଇକି ନାମ କରୁଛନ୍ତି, କଥା କହିକି ଢୁଳେଇକି ଅନ୍ୟ କୌଣସି କାମ କରିକି ନାମ କରୁଛନ୍ତି, ସେଇଟା ଅପରାଧ ହେଉଛି। ଇଏ ହେଉଛି ମାନେ କ'ଣ ଅବହେଳା ନାମ କରୁଛନ୍ତି, ଏମିତି ନାମ କରିବା ଉଚିତ ନୁହେଁ। ନାମ କଲାବେଳେ ଶୁଦ୍ଧ ଭାବରେ ବସିକି ମାନେ ଚିନ୍ତନ ଭଗବାନଙ୍କୁ, ଭଗବାନଙ୍କର ଶବ୍ଦ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏଇ ଯେଉଁ ମାନେ ନାମାକ୍ଷର ଉତ୍ପତ୍ତି ହେଉଛି, ଏକୁ ଅନୁଚ୍ଛସରେ ଜପ କରିବେ, କାନର ଶୁଣିବେ, ଇଏ ହେଉଛି ଶୁଦ୍ଧ ନାମ। ଆଉ ଯଦି ଏରକମ ନିଷ୍ଠା ହୁଏ, ଚିନ୍ତନ କରିବେ ରାଧାକୃଷ୍ଣଙ୍କର ପାଦପଦ୍ମକୁ ଚିନ୍ତନ କରିବେ, ବା ରାଧାକୃଷ୍ଣଙ୍କ ଓଙ୍କାର ମଧ୍ୟରେ ରାଧାକୃଷ୍ଣଙ୍କୁ ମାନସ ନେତ୍ରର ସାଧନା କରିକି ଚିନ୍ତନ କରିବେ, ଦର୍ଶନ କରିବେ, ଇଏ ହେଉଛି ଶୁଦ୍ଧ ନାମର ଭାବ। ଏଇଭାବେ ନାମ, ଏଇଭଳି ଭାବରେ ନାମ କରିବାକୁ ପଡ଼ିବ, ଅନ୍ୟଥା ଏ ଯେଉଁ ନାମ ଆମେ ସବୁ କରୁଛନ୍ତି, ଏସବୁ ନାମ ଅପରାଧ, ଏ ଶୁଦ୍ଧ ନାମ ନୁହେଁ। ନାମ କରିବାର 3ଟି ସ୍ତର ଅଛି, ଅପରାଧ ଅପରାଧ ଯୁକ୍ତ ନାମ, ଗୋଟେ ହେଉଛି ଅପରାଧ ରହିତ ନାମ, ଗୋଟେ ହେଉଛି ଶୁଦ୍ଧ ନାମ। ଆମେମାନେ ଯେଉଁ ନାମ କରୁଛନ୍ତି ଏଇ ହରିନାମ, ଇଏ ହେଉଛି କ'ଣ ନା ଅପରାଧ ଯୁକ୍ତ ନାମ, ଅନ୍ୟମାନେ ସେଇ କରୁଛନ୍ତି। ନାମ କଲା ମାତ୍ରେ ଆପଣ ଦେଖିବେ ସନ୍ଧ୍ୟାବେଳେ ଟିକେ ଯଦି କି କୌଣସି ସଂସାର କାମ ସାରି ଟିକେ ମାଳା ଝୁଲି ଧରିବେ, ନାମ କରିବେ, ଠିକ ପାଞ୍ଚ ମିନିଟ ସାତ ମିନିଟ କି ଯାଇଥିବ, ତିନି ଚାରି ମିନିଟ ଯାଇଥିବ, ଆପଣ ଘାଇ ଆସିଯିବ, ଢୋଳ ବି ଆସିଯିବ, ଆପଣ ସେଠି ଅବସାଇଯିବେ, ବସିଯିବେ, କାହିଁକି ହେବ ତିନି ଦିଗା ନା? ଆମେ ନାମ ପ୍ରତି କେହି ସଚେତନ ନୁହଁ, କେହି ସଚେତନ ନୁହଁ, ହେଳାରେ ଅବହେଳାରେ ଆମେ ନାମ କରୁଛୁ ହେଲା। ତେଣୁ ଆମର ସେ ଧୂଳା ହେଉଛି, ଇଏ ହେଉଛି, ମୋର ମଧ୍ୟ ସେ ହେଉଛି, ମୁଁ ଏହାଦ୍ୱାରା ମୁକ୍ତ ନୁହେଁ, ଅଭ୍ୟାସ କରୁଛି ଦେଖାଯାଉ ଯେ। ତେଣୁ ଏଇଭଳି ଶୁଦ୍ଧ ଭାବରେ ନାମ କରିବା, ଏଟେଣ୍ଡିଭ୍ ହେଇକି ନାମ କରିବା ଉଚିତ। ଏଇ ନାମ ହେଉଛି କ'ଣ ନା, ଅପରାଧ ଯୁକ୍ତ ନାମ, ଇଏ ଅପରାଧ ଆମ ସମସ୍ତଙ୍କର ହେଉଛି, ଅପରାଧ ମୁକ୍ତ ନାମ। ଭଗବାନଙ୍କୁ ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏଇ ନାମ ଉଚ୍ଚାରଣ କରିବ, ଅନୁଚ୍ଚ ସ୍ୱରର କାନର ଶୁଣିବ, ଅନ୍ୟ ଶବ୍ଦ କାନର ପ୍ରବେଶ କରିବନି, ଏବଂ ଏଇ ନାମାକ୍ଷରକୁ ଶ୍ରବଣ କରିବ। ଏଇ ନାମ ହେଲା ଅପରାଧ ରହିତ ନାମ, ଆଗର ଅପରାଧ ନାମ। ଏଇଭଳି ଯଦି ଆମେ ଗୋଟେ ମାଳା ଦୁଇ ମାଳା ତିନି ମାଳା ଷୋହଳ ମାଳା ନେଇପାରନ୍ତି, ଇଏ ବହୁତ ବେଶୀ ଆମ ପାଇଁ ଲାଭ, ଏତେ ଲାଭ ଅଛି ଆ ଭିତରେ ସଂସାରରେ କୌଣସି ବସ୍ତୁ ଏହାଦେହ ସମାନ ତୁଳନୀୟ ନୁହେଁ। ଏବଂ ତାପରେ ହେଉଛି, ତାପରେ ହେଉଛି କ'ଣ, ଶୁଦ୍ଧ ନାମ ମା ପ୍ରେମ ଭାବର ନାମ, ସେ ସ୍ତରର ଆମେ କେହି ଯାଇନାହୁଁ, ସେ ସ୍ତରର ପରମହଂସ ଚୂଡ଼ାମଣି ଯେଉଁମାନେ ଆମର ଗୁରୁ ମହାରାଜ ଗୁରୁବର୍ଗ ଆଚାର୍ଯ୍ୟବର୍ଗ ସେହି ସ୍ତରରେ ସେମାନେ ଅଛନ୍ତି। ହରିଦାସ ଠାକୁର ତିନି ଲକ୍ଷ ନାମ ଜପ କରୁଥିଲେ, ତାଙ୍କ କ୍ଷୁଦା ତୁଷା ନଥିଲା, ଏଇଭଳିଆ ଶୁଦ୍ଧ ନାମ ସେମାନେ କରନ୍ତି, ଆମେ ସେ ସ୍ତରକୁ ଯାଇନାହୁଁ। ଆମେ ବର୍ତ୍ତମାନ ଅପରାଧ ଯୁକ୍ତ ଏବଂ ଅପରାଧ ପ୍ରତି ଟିକିଏ ସଚେତନ ଏଇ ଅବସ୍ଥାରେ ଅଛୁ, ଅପରାଧ ପ୍ରତି ଟିକିଏ ସଚେତନ, ସାମାନ୍ୟ ସଚେତନ, ପୂର୍ଣ୍ଣ ସଚେତନ ନୁହେଁ। ଏଇ ଅବସ୍ଥାରେ ଆମେ ବର୍ତ୍ତମାନ ନାମ କରୁଛୁ, ଏଇ ନାମ ଯଦି ଆମେ କରନ୍ତି ତାହେଲେ ନିଶ୍ଚିତ ଭାବରେ ଭଗବାନ କହୁଛନ୍ତି କୌନ୍ତେ ହ ପ୍ରତିଜାନି ନବେ ଭକ୍ତ ପ୍ରଣଶ୍ୟତି, ହେ କୁନ୍ତୀ ପୁତ୍ର ତମେ ଜାଣି ରଖ, ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ଘୋଷଣା କରି କହୁଛି, ମୋ ଭକ୍ତର କେତେବେଳେ ବିନାଶ ନାହିଁ, ଭଗବାନ କହୁଛନ୍ତି। ତେଣୁ ଆପଣମାନେ ନିଶ୍ଚିତ ଭାବରେ ଆଶା କରନ୍ତୁ ଏବଂ ଭଗବାନଙ୍କ ନାମ ଶୁଦ୍ଧ ଭାବରେ କରନ୍ତୁ। ଆଚ୍ଛା, ଏଇ ଯେଉଁ ନାମ ଯଦି ଆମେ ଅଭ୍ୟାସ କରିବା, କାହିଁକି ଅଭ୍ୟାସ କରିବା, କିଏ କହିବ ଆଜ୍ଞା? ଏଇ ନାମ ଆମେ ସବୁବେଳେ ଆମକୁ କୁହାଉଛି ସବୁବେଳେ ଷୋହଳ ନାମ, ଏ ଯେତେ ଆମେ ଗୀତା ପଢ଼ୁ, ଭାଗବତ ପଢ଼ୁ, ପୂଜା କରୁ, ଅର୍ଚ୍ଚନ କରୁ, ହରିକଥା କହୁ, ଯେତେ ଯାହା କରୁଛୁ, ୟାର ମୂଳରେ କ'ଣ, ନାମାଭାସ, ନାମର ଅଭ୍ୟାସ କରିବା, ନାମକୁ ଅଭ୍ୟାସ କରିବା। ଏଇ ଯେଉଁ ଅଭ୍ୟାସ କାହିଁକି କରାହଉଛି ଆଜ୍ଞା, ଅନ୍ତିମ ସମୟରେ ଆମର ଯେଉଁ ପରୀକ୍ଷା ଆସୁଛି, ଆମେ ଆଜ୍ଞା ସମସ୍ତେ ପରୀକ୍ଷା ଦେଇଛୁ, ପରୀକ୍ଷା ବର୍ତ୍ତମାନ ସୁଦ୍ଧା ପରୀକ୍ଷା ଦେଇ ଚାଲିଛୁ, ଇଏ ଛୁଆ ପରୀକ୍ଷା ଦେଉଛି, ସେ ଛୁଆ ହି ପରୀକ୍ଷା ଦେଉଛି, ସେ ଛୁଆ ପରୀକ୍ଷା ଦେଉଛି, ମାଷ୍ଟର ମାନେ ପରୀକ୍ଷା ଦେଉଛନ୍ତି, ଲେକ୍ଚର ମାନେ ପରୀକ୍ଷା ଦେଉଛନ୍ତି, ସମସ୍ତେ ପରୀକ୍ଷା ଦେଉଛନ୍ତି, ଡିପାର୍ଟମେଣ୍ଟାଲ ପରୀକ୍ଷା ମଧ୍ୟ ଅଛି, ସମସ୍ତେ ଆମେ ପରୀକ୍ଷା ପ୍ରତି ମୁହୂର୍ତ୍ତରେ ଦେଉଛନ୍ତି, ପ୍ରତ୍ୟେକ କଥାର ପରୀକ୍ଷା ଆମେ ଦେଉଛନ୍ତି। ତେଣୁ ଇଏ ସବୁ ପରୀକ୍ଷା ପାଇଁ ଆମେ ସଚେତନ, କିନ୍ତୁ ଆମର ଯେଉଁ ଅନ୍ତିମ ପରୀକ୍ଷା, ଆମର ନିଜର ପରୀକ୍ଷା, ଆତ୍ମାର ପରୀକ୍ଷା, ହେ ମାତା ତାର ଝୁଳେଇକି ଶୋଇଲାଣି, ଘର କାମ କରିକି ଆସିକି ତାର ଆସିଲା ଏଠି ଆରାମରେ ଶୋଇଲା, କାହିଁକି ନା ସୁଅ ଢୋଳ ଲାଗିବ ଆଜ୍ଞା, କାହିଁକି ନା ଏଇ ଜାଗାରେ ଢୋଳ ଲାଗିବ, ଅନ୍ୟ ଜାଗାରେ ଢୋଳ ଲାଗିବ, ଯଦି ପରନିନ୍ଦା ପରଚର୍ଚ୍ଚା ଅନ୍ୟ କୌଣସି କଥା ହବ, ସିନେମା ଥିଏଟର ଦେଖିବ କି ଆଉ କିଛି ସିରିଏଲ ଦେଖିବ, ଜମା ଆଜ୍ଞା ପୁରା ଆଖି କାଢ଼ିକ ନେବେ, ଯଦି ଯାତ୍ରା ଟିଭିର ଦେଲା ଆଉ ନେବେ, ତେଣୁ ବର୍ତ୍ତମାନ ସେ କ'ଣ ଆରାମ ଢୋଳେ, କାହିଁକି ନା ହରିନାମ ଶୁଣିଲା ପରେ ଇଏ ମଥା ଟିକେ ଆଶ୍ୱସ୍ତି ହେଇଯାଏ, ନିଦ କାହିଁକି ଆସୁଛି ଆଜ୍ଞା, ଏ ଯେଉଁ ନିଶ୍ଚିତ ଆମେ ଯେତେବେଳେ ମାଳା ଝୁଲିରେ ହାତ ପୁରେଇ ଦେଲେ ଭଗବାନଙ୍କୁ ଡାକିବା, ଆମେ ସେଇ ସମୟର କ'ଣ ହେଉଛି, ଆମ ମାଇଣ୍ଡଟା ଭେକୁମ ହେଇଯାଉଛି, ପୁରା ଖୋଲା ସ୍ଥିର ହେଇଯାଉଛି, ଆଉ ଚିନ୍ତା କିଛି ନାହିଁ, ଭଗବାନ ଡାକିବା, ଅଚିନ୍ତା ବେଳେ ନିଦ ଆଜ୍ଞା ଆସେ, ଯଦି ଆପଣ ଉତ୍କଟ ଚିନ୍ତା ଥିବ, ଚିନ୍ତା ଥିବ, ନିଦ ତ ଆସିବନି, ପ୍ରେସର ବଢ଼ିବ ଆଉ ହାର୍ଟ ଆଟାକ୍ ହେବ ହେଲା। ତେଣୁ କରିକି ଆପଣ ହାର୍ଟ ଆଟାକ୍ ଏସବୁ କିଛି ହେବନି ଯଦି ହରିନାମ ଶୁଦ୍ଧ ଭାବରେ କରନ୍ତୁ, କିଛି ରୋଗ ହେବନି ଆଜ୍ଞା। ଆମକୁ ରୋଗ ହେଉଛି କାହିଁକି ନା, ଆମେ ସମସ୍ତେ ନାମ ସାଧନା ପ୍ରତି ସଚେତନ ନୁହଁ, ମୋତେ ନାହିଁ ନା ହେଉଛି ସେରକମ, କାରଣ ଆମେ ସେତେ ସଚେତନ ନୁହଁ। ଯାହା ହଉ, এইভাবে সচেতন ভাবে যদি অভ্যাস নাম আমি করতে ইয়ে হচ্ছে ভগবত বিজ্ঞান। নাম করা, নাম সাধনা করা, নাম জপ করা, নাম কীর্তন করা ইয়ে হচ্ছে সাধনা, ইয়ে হচ্ছে ভগবত বিজ্ঞান। এমিটিকা বিজ্ঞান ইয়ে আমার সবু প্রকার যেতে পাপ তাপ অতে দোষ ত্রুটি অছি সবু ইয়ে নষ্ট করে দেব, তার এতে শক্তি অছি। তেমন আমি অভ্যাস করি যদি করা অন্তিম সময় যে আমি পরীক্ষা আসুচি, অন্তিম সময় পরীক্ষা কর সেই খাতা যদি আমি লেখিপার হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে অন্তকালে চ মামেব স্মরণুক্ত্বা কলেবরম য প্রয়াতি সমদ্ভাবম জাতি নান্যস্ত্র সংশয়। ভগবান কৌছেন অর্জুন পচারলে টিকে আগু যা, ভগবান ভগবান কৌছেন যোগ কর, ধ্যান কর, তপস্যা কর। অর্জুন কৌছেন আজ্ঞা এইসব মো দ্বারা সম্ভব নয়। অর্জুন আম ভা গৃহস্থ লোক লে আম ভাই মজা সে ভগবান পার্শ্বত আমি শিক্ষা দেওয়া সে কম করছেন না নাটক করছেন ভগবান কৃষ্ণ সে গোটে নরনারায়ণ যে স্বয়ং ভগবান ইয়ে সে হচ্ছেন পার্শ্বদ মানে নিজ সখা হল ভগবান অংশভূত সে সাংস প্রকাশ। কিন্তু এটি নাটক করা আম পাখে উপলক্ষ হয়ে কম না এটি সাংগ সাংগ হয়ে আসছেন কথা কথা বলছেন আমি শিক্ষা দেওয়া তেমন সেটি সে কৌন অর্জুন ভগবান পচারছেন যোগ কর তপস্যা কর সব কৌন অর্জুন কৌ আজ্ঞা কিছু সম্ভব নয়। এই যে মন ইয়ে বড় দুষ্ট ইন্দ্রিয় চতল হি মন কৃষ্ণ প্রমাতি বলব দৃঢ় হে কৃষ্ণ এই যে মন বড় আপনার কৌন ইয়ে এত চঞ্চল প্রমাতি প্রমাতি মানে বিপদগ্রস্ত করু সবাই মতো খারাপ রাস্তা নিয়ে যাচ্ছি প্রমাতি বলব দৃঢ় ইয়ার বহু শক্তি অছি মুখ অটকাই পারুনি মর কবজা রাখি পারুনি চঞ্চল হি মন কৃষ্ণ প্রমাতি বলব দৃঢ় তসিয়াম নিগ্রহ মানে বায়ুরীপ সুদুষ্কর তাকে নিগ্রহ করা আয়ত্ত করা সঞ্চত করা বায়ু যেপরে হাত মুঠা রো না মনকু সে কবজাকে আনবা স্থিরক আনবা আম বশক আনবা সহজ নুহে আউ কম সহজ উপায় কু ভগবান তাপরে কম কলে কলে অভ্যাস কর প্রথম থর থরে দি থর হব যে অভ্যাস করতে পড়ব অভ্যাস জয়যুক্ত না চেতসা নান্যগামী না ঠিক আছে তো প্রশ্ন যাক যথার্থ প্রশ্ন আমি বুঝুছি অভ্যাস কর সবাই এই নাম মো কথা মো ভাব সবাই অভ্যাস কর অভ্যাস যোগযুক্ত চেতসা ইয়ে চিত কুয়ার যাব না পরম পুরুষ পার্থাম পার্থাম চিন্তন পরম পুরুষ দিগ্গজাম কথা মো কথা সে পার্থ তু চিন্তন কর সবাই চিন্তন কর অভ্যাস কর তাহলে আজ্ঞা অভ্যাস সম্ভব আর কোন সহজ কথা কে পুরি ভগবান কৌছেন ঠিক আছে আর গোটে সহজ উপায় আছে অন্যান্য চেতা সতত যো মান স্মরতি নিত্যত আর গোটে কাম কর এত অভ্যাস হওয়া দরকার নেই তু হেলার হো অবহেলার হো পরিহাস রহু ঠিক আছে না সবল অভ্যাস হরে কৃষ্ণ 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 হরে 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 রাম 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 হরে হরে এত সিরিয়াস নহে কি এত সিরিয়াস নহে কি সাধারণ ভাবে সে নাম কর কোথায় কি নাম কর কিছু তাই ফল অছি অন্যান্য চেতা সতত কহিলে টিকিয়ে এনে মন ন দেয় হরে কৃষ্ণ হ্যাঁ ডাক তো নিমন্ত্রণ করে দিয়েছ হরে কৃষ্ণ সুন্দর কথা পড়ে আবে আমি এইটুকু আলোচনা করা কটাকটি অভ্যাস করা পড়ব হরিনাম টিকিয়ে এড়ে মন নদী ভগবান চিন্তন কলে নাম কলে ধীরে ধীরে অভ্যাস আমার সাধনা আমার এই অভ্যাস হয়ে অন্তিম সময় আমি ভগবান নাম করে পার ভগবান ধাম যাইপার হরে কৃষ্ণ জয় জয়িতা ব্রহ্মানন্দে হরি হরি বল হরি হরি বল হরি হরি বল।